दशम स्कंद 41 अध्याय श्लोक श्लोक 43 तथा सुदाम्नो भवनं माणकारस्य जग्मतुः तौ दृष्ट्वा स्वसमुत्थाय ननाम सरसा भुवि। आम कल कथा को जो प्रसंग विश्राम देते से आरंभ कर कथा गतकाली भगवान मथुरा रे विजय कर विजय मथुरा दंड विजय कर भगवान तेणु सेठे रजक को कराग्रह शिविर को कायरु विच्छेद करदे गोटे चपड़े से मृत्युवरण कले तापर भगवान जो पहुँचती पंतुवाय गर्भगृह पंतुवाय सुंदर भाव वस्त्र सब सिलई करते तेणु भगवान जो पहुँचना जीवन सार्थकता मिलगला आम गत काली आलोचना करूँ ये जीवन सार्थकता जे जेकोसी कार्य करू इदंगी पुंस तपसा सुत सेवा सुष्ट सुक्त स्थित बुद्धि दत्तो अभिचितोर्थ कवि भी निरूपित जो उत्तम सुख गुणान वर्णन भगवान जो गुणगान करागला सेवा किसी करागला तार सेटा जीवन श्रेष्ठ सिद्धि तेणु ये बायक तंतुवाय कहने धन्य हो गले भगवान तर गृह प्रवेश कले चंदन माला सब ग्रहण कले आम सब शुणुले सब कथा नहीं चंदन माला पर आसव ये वस्त्र सब परिधान कर भगवान वस्त्र को परिधान करते मैंने सब ठीक भाव प्रस्तुत करते तेणु तांकु जो देले वर प्रदान कले कौन कौन दे तस् प्रसन्न भगवान प्रादात सारूप्यम महात्मन सारूप्य मुक्ति प्रदान करदे एवं श्रेयच परमांग लोके बड़े ऐश्वर्य सुधि इंद्रियम बहुत ऐश्वर्य प्रदान कले एवं बड़ी मानते बल ऐश्वर्य विभिन्न प्रकार धन स्मृति विभिन्न प्रकार स्मरण कर शक्ति एवं भगवान ये भाव जिते जा गोटे स्थान को जाती भगवान ये श्लोक आम गोटे कथ भूली जाइए जो 42 नंबर श्लोक कहुच्छे वैष्णव तोषणी से जीव गोस्वामी कहते जे सनातन गोस्वामी कहते बृहत वैष्णव तोषणी भगवान निज ऐश्वर्य प्रकटक इत्यर्थ तस्य प्रसन्न भगवान भगवान शब्द कहीं व्यवहार कले ना निजर ऐश्वर्य प्रकटन कर भगवान से भगवत बोली शब्द व्यवहार करापर आ गोटे शब्द आसव जे आत्मान आत्मान शब्द अर्थ कौन ना श्री गोपाल रूप से भगवान यदि से भगवान कितु से गोचारण करती इसी आत्मान शब्दर अर्थ हूँ सनातन गोस्वामी कहते जे श्री गोपाल गोपाल रूप से आत्मान कहते रूप हूँ गोपाल रूप एणु परमांग जो कहला परमांग श्रीयंच परमांग लोके कहले कौन ना एमतीक ब्रह्मादि दुर्लभा श्रीयंग संपदम ब्रह्मांकर संपद विषय भगवद्गीत भगवान कहते अष्टम अध्याय ब्रह्मांकर संपद ये आम जाना सहस्र युग पर्यतम अहर्जत ब्राह्मण विधु एक हजार दिव्य युग हूँ गोटे दिन तेणु यही भाव संपद रही ऐश्वर्य रही किंतु अधिक ऐश्वर्य प्राप्त हेले बायक तंतुवाय प्रतिभार नामटा नहीं नहांती कौन पर नाम नहीं नहांती बुझा पड़ा आचार्य मैंने कौन टीकार तंतुवायर नाम रजकों नाम निला कि जो मालाकार आसो नाम को देवे सुदामा सुदामा नाम मालाकार आसवे कथा तेणु ब्रह्मादि दुर्लभं श्रीयं श्रीयंकर संपदम ब्रह्मादि जोटा दुर्लभ संपद से प्राप्त होते भगवान सेवा कर ତେଣୁ ଭଗବାନଙ୍କ ସେବାରେ ଭଗବାନ ପ୍ରୀତ ହୋଇ ତାଙ୍କୁ ଏଇଭଳି ଭାବରେ ସବୁ ପୁରସ୍କାର ପ୍ରଦାନ କରିଛନ୍ତି। ଭଗବାନ ତାଙ୍କ ଷ୍ଟାଣ୍ଡାର୍ଡ଼ରେ ପ୍ରଦାନ କରିବେ, ପୁରସ୍କାର ପ୍ରଦାନ କରିବେ। ଆମ ଷ୍ଟାଣ୍ଡାର୍ଡ଼ରେ ହେଇଥିଲେ ଆମେ 100 ଟଙ୍କା ଦେଇଥାନ୍ତେ, କି 200 ଟଙ୍କା ଦେଇଥାନ୍ତେ, କି 500 ଟଙ୍କା ଦେଇଥାନ୍ତେ, କି 1000 ଟଙ୍କା ଦେଇଥାନ୍ତେ, କିନ୍ତୁ ଭଗବାନ ସେ ଏସବୁ ଦେଇଦେଲେ। ବ୍ରହ୍ମାଙ୍କର ଦୁର୍ଲଭ ଯେଉଁଟା ସେଇଟାକୁ ପ୍ରଦାନ କଲେ। ତେଣୁ ବର୍ତ୍ତମାନ ଏଥିରେ ମଧ୍ୟ ଜୀବ ଗୋସ୍ୱାମୀ ବୈଷ୍ଣବ ଦର୍ଶନରେ କୁହନ୍ତି, ଚକାରାଦ ତସ୍ୟ ପ୍ରସନ୍ନ ଭଗବାନ ପ୍ରଦାତ ସ୍ୱରୂପ ମାତ୍ର ଶ୍ରିୟଂଚ ପରମାଙ୍ଗ ଲୋକେ। ଚକାରରେ କାହିଁକି କହିଲେ ଶ୍ରିୟଂଚ ନା ଶ୍ରିୟଂ ଚକାରରେ ଯୁବ ଗୋସ୍ୱାମୀ କହୁଛନ୍ତି ଐଶ୍ୱର୍ଯ୍ୟଂ ପ୍ରଭୁତ୍ୱ ଦାନଂଚ, ଅନେକ ପ୍ରକାର ଐଶ୍ୱର୍ଯ୍ୟ ପ୍ରଦାନ କରିଛନ୍ତି। ଏବଂ ତ୍ରିବକ୍ରାବତ୍ ତତ୍ କାଳମେବ ଜ୍ଞେୟ, ଆ ପରେ ସେ ଲୀଳାଟି ଆସିବ, ତ୍ରିବକ୍ରକୁ ଭଗବାନ ସୁବକ୍ର କରିଦେବେ, ବକ୍ରହୀନ କରିଦେବେ। ତିନି ସ୍ଥାନରେ ବକ୍ର ଥିଲା, ଭଗବାନ ତାକୁ ବକ୍ରହୀନ କରିଦେବେ, ନିଜେ ତ୍ରିଭଙ୍ଗ ରହିଲେ, ନିଜେ ସିଧା ହୋଇପାରିଲେ ନାହିଁ, କିନ୍ତୁ ଅନ୍ୟକୁ ସବୁ ସିଧା କରିଦେବେ ଭଗବାନ। ତ୍ରିବକକୁ ସେ ବକ୍ରହୀନ କରିଦେବେ ଭଗବାନ, ଅବକ୍ର କରିଦେବେ, ଏବଂ ସାଙ୍ଗେ ସାଙ୍ଗେ କରିବେ। ଆ ପରେ 42 ଅଧ୍ୟାୟରେ ବର୍ଣ୍ଣନା କରାଯିବ ସେ ଲୀଳାଟି। ତେଣୁ ସେହିଭଳି ଭାବରେ ଇଏ ମଧ୍ୟ ସବୁ ଯେଉଁ ଭଗବାନ କହିଲେ ଦେବୀ 100 ବର୍ଷ ପରେ ଦେବେ, ବା 1000 ବର୍ଷ ପରେ ଦେବେ, ବା 100 ଜନ୍ମ ପରେ ଦେବେ, ନା ଇମିଡ଼ିଏଟଲି ସାଙ୍ଗେ ସାଙ୍ଗେ ତ୍ରିବିକ୍ରାବତ୍ ତତ୍କାଳମେବ ଜ୍ଞେୟ, ସାଙ୍ଗେ ସାଙ୍ଗେ ସେ ସବୁ ପ୍ରାପ୍ତ ହୋଇଗଲେ, ବୋଝେ ହୋଇଗଲା ଘର ସବୁ ଧନ ସମ୍ପତ୍ତିରେ। ତାଙ୍କର ଶରୀର ମଧ୍ୟ ସେହିଭଳି ଭାବରେ ସୁନ୍ଦର ହୋଇଗଲା, ଭଗବାନଙ୍କର କୃପା ପ୍ରାପ୍ତ ହେଲେ ଏସବୁ ହେବ। ତେଣୁ ଆଜି ଆମେ ଏଇ କଥାର ଆରମ୍ଭ କରିବା। ତଥା ସୁଦାମ୍ନୋ ଭବନଂ ମାଳାକାର ସଜଗ୍ମତୁଃ ତୌ ଦୃଷ୍ଟ୍ୱା ସମୁତ୍ଥାୟ ନନାମ ଶିରସା ଭୁବି। ଯେତେବେଳେ ଆସି ପହଞ୍ଚିଗଲେ ଭଗବାନ ସୁଦାମଙ୍କ ମାଳୀଙ୍କ ଗୃହରେ ପହଞ୍ଚିଗଲେ, ସୁଦାମାଳୀ ଆପଣମାନେ ସବୁ ମାଳା ଗୁନ୍ଥୁଛନ୍ତି, ସେହିଭଳି ଭାବରେ ଜଣେ ମାଳା ଗୁନ୍ଥୁଥିଲେ ଭଗବାନ କୃଷ୍ଣଙ୍କ ସମୟରେ 5500 ବର୍ଷ ତଳର ଘଟଣା। ସେହି ସମୟରେ ଭଗବାନ ତାଙ୍କ ଗୃହରେ ପ୍ରବେଶ କରିଗଲେ। ତଥା 43 ନମ୍ବର ସବୁ ଆମେ କହିବା, ଅନ୍ୱୟ କରିବା। ତେଣୁ ଏଠି କୁହାଯାଉଛି 43 ଶ୍ଳୋକ କାହିଁ 43 ଶ୍ଳୋକ କୁହାଯାଉଛି ଯେ ତଥା କହିଲେ ଏ ବାୟକର ଗୃହରୁ ଫେରିଲା ପରେ ଭଗବାନ କ'ଣ କଲେ, ତତ୍ପଶ୍ଚାତ୍ ରାମକୃଷ୍ଣ ସୁଦାମ୍ନ ମାଳକାରସ୍ୟ ଭବନ ଜଗ୍ମତୁ। ସୁଖଦେବ ଗୋସ୍ୱାମୀ ମାଳକାର ନାମଟି ରଖିଲେ ସୁଦାମ, ଏଇ ମାଳକାର ନାମ ଥିଲା ସୁଦାମ। ତେଣୁ ସେ ସୁଦାମ ମାଳକାରସ୍ୟ ଭବନ ଜଗ୍ମତୁ, ମାଳକାର ଗୋଟେ କଥା ରହିଛି ଆମର, ଏ କଥାଟି ରହିଛି ମୋର ମନେ ପଡ଼ିଗଲା ବର୍ତ୍ତମାନ, ଆମେ ସେଇଟା କହିଦେବା ନହେଲେ ପୁଣି ଭୁଲିଯିବା। ଜଣେ ସ୍ତ୍ରୀ ଲୋକ ଥିଲେ, ଏ ଫୁଲ ସବୁ ଗୁନ୍ଥାଗୁନ୍ଥି କରୁଥିଲେ, ଫୁଲ ବ୍ୟବସାୟ କରୁଥିଲେ, ସିଏ ଫୁଲ ବ୍ୟବସାୟ କରୁଥିଲେ, ଫୁଲରେ ଯେଉଁ କାରବାର ଯେଉଁମାନେ କରନ୍ତି, ସେ ଫୁଲର ଯେଉଁ ବାସ୍ନାରେ ସେମାନେ ସବୁବେଳେ ଆଘ୍ରାଣ କରୁଥିବେ ସେ ବାସ୍ନାକୁ, ଫୁଲର ବାସ୍ନାକୁ। ସେହିଭଳି ଆଉ ଜଣେ ମହିଳା ଥିଲେ, ଆଉ ଜଣେ ସ୍ତ୍ରୀ ଲୋକ ଥିଲେ, ସିଏ ହେଉଛନ୍ତି ସିଏ କ'ଣ କାରବାର କରୁଥିଲେ ନା, ଶୁଖୁଆ କାରବାର କରୁଥିଲେ, ଶୁଖୁଆ କାରବାର କରୁଥିଲେ, ଶୁଖୁଆର ଯେଉଁ ସୁଗନ୍ଧି ରହିଛି ସେ ସୁଗନ୍ଧିରେ ସିଏ ଆନନ୍ଦ ପ୍ରାପ୍ତ ହେଉଥିଲେ। ଥରେ ଗୋଟେ କୌଣସି କାରଣରୁ ସେ ସ୍ତ୍ରୀ ଲୋକ ଜଣଙ୍କ ଶୁଖୁଆ ବାଲି ଯାଉଥିଲେ, ତାଙ୍କର ସାଙ୍ଗ ଦେଖା ହେଲା, ବନ୍ଧୁ ବାନ୍ଧବୀ ଦେଖା ହେଲେ, ସେ ଯେଉଁ ମାଳା ମାଳୀ ଯିଏ ଥିଲେ ଫୁଲରେ ଫୁଲ କାରବାର କରୁଥିଲେ, ତେଣୁ କୌଣସି କାରଣରୁ ତା'ର ସେ ସେଇଠି ତାଙ୍କ ଗୃହରେ ସେ ରହିଗଲେ। ସେଦିନ ରାତିରେ ଯେଉଁ ରହିଗଲେ, ସେ ତାଙ୍କ ଘରେ ରହିଲେ, ସବୁ ଚାରିଆଡ଼େ ଖାଲି ଫୁଲର ବାସ ହେଉଛି, ଚାରିଆଡ଼େ ଫୁଲର ମହମ ହେଉଛି, ଫୁଲର ମହମ ବାସ ହେଉଛି, କିନ୍ତୁ ଏ ଶୁଖୁଆ ବାଲି ଶୋଇପାରୁନାହିଁ, ତାକୁ ସେ ବାସଟା ଭଲ ଲାଗୁନାହିଁ। ତେଣୁ ସିଏ କ'ଣ କଲା, ନା ଯେଉଁ ଶୁଖୁଆ ଟୋକେଇ ଯେଉଁ ଆଣିଥିଲା ସେ ଟୋକେଇରେ ଯେଉଁ କପଡ଼ାଟା ଥିଲା ସେ କପଡ଼ାକୁ ଆଣି ମୁହଁରେ ରଗ ପକେଇକିରି ଶୋଇପଡ଼ିଲା। ସେଇ ଭାଷାରେ ତାକୁ ଭଲ ଲାଗିଲା, ସେ ଶୋଇପଡ଼ିଲା। ଭୌତିକ ଜଗତର ଲୋକମାନେ ସେଇଭଳି ଭାବରେ ଭୌତିକ ବାସନା ତାକୁ ଭଲ ଲାଗୁଛି, ଭଗବତ ବାସନା ତାକୁ ଭଲ ଲାଗୁନାହିଁ। ଭୌତିକ ବାସନା ହେଲେ ସେମାନେ ସବୁ କାର୍ଯ୍ୟ କରିବେ, ଆନନ୍ଦ ଉପଭୋଗ କରିବେ। ଯାହା ହଉ, ଭଗବାନ ସୁଦାମଙ୍କ ଗୃହରେ ଆସି ପହଞ୍ଚି ଯାଉଛନ୍ତି। ମାଳା ମାଳିକା ମାଳାକାର ସିଏ ତଥା ସୁଦାମ୍ୟ ମାଳାକାରସ୍ୟ ଭବନ ଜଗମତୁ। ଦୁଇ ଜଣ ଗଲେ, କୃଷ୍ଣ ବଳରାମ ଏବଂ ତାଙ୍କର ସାଙ୍ଗ ବାଳକମାନେ ମଧ୍ୟ ଯାଇଛନ୍ତି। ତେଣୁ ସ କହିଲେ, ସେ ସୁଦାମା ତୋଉ କହିଲେ, ରାମକୃଷ୍ଣ ଓ ଦୃଷ୍ଟୁଆ ଯେତେବେଳେ ଦେଖିଥିଲେ ଭଗବାନଙ୍କୁ ଆସି ପହଞ୍ଚି ଯାଇଛନ୍ତି, ରାମକୃଷ୍ଣ ଆସି ପହଞ୍ଚି ଯାଇଛନ୍ତି, ଦୃଷ୍ଟୁଆ ତାଙ୍କୁ ଦେଖି ସମୁତ୍ଥାୟ, ସେ ଯେମିତି ଆପଣମାନେ ବସି ଫୁଲ ଗୁଣୁଛନ୍ତି ସେଇଭଳି ଭାବେ ଫୁଲ ଗୁଣ୍ଠୁଥିଲେ, କିନ୍ତୁ ଦେଖିଦେଲେ ଭଗବାନ ଆସୁଛନ୍ତି। କୋଳାହଳ ବି ଶୁଭୁଥିଲା, ଦାଣ୍ଡ ପାଖରେ କୋଳାହଳ ଶୁଭୁଥିଲା, ଆସି ପହଞ୍ଚିଗଲେ ସେଠୁ ଦେଖିଲେ, ମୁଁକୁ ଟେକିକି ଦେଖିଦେଲେ, ଦେଖିଦେଲାରୁ ରାମକୃଷ୍ଣ ଆସି ପହଞ୍ଚି ଯାଇଛନ୍ତି ତାଙ୍କ ଗୃହରେ। ତୋଉ ରାମକୃଷ୍ଣ ଦୃଷ୍ଟୁଆ ସମୁତ୍ଥାୟ, ସବୁ ଫୁଲ ଗୁଣ୍ଠା ବନ୍ଦ କରିଦେଲେ, ଉଠି ପଡ଼ିଲେ, ସମୁତ୍ଥାୟ ଶିରସା ଭୁବି ନାମ, ଭୂମିରେ ପାଦ ରଖି ମସ୍ତକ ରଖିକିରି ଭଗବାନ ପାଦ ପଦ୍ମରେ ପ୍ରଣାମ କଲେ। ଶିରସା ଭୂମି ନାମ ନଥ ବଭୁବ। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, ବସ୍ତ୍ରାଳଙ୍କାର ପରିଧାନ ଅନନ୍ତରଂ ମାଳା ଅପେକ୍ଷନ୍ତମ୍ ଇତ୍ୟତ ଆହ। ଭଗବାନ ବର୍ତ୍ତମାନ ବସ୍ତ୍ର ଅଳଙ୍କାର ସବୁ ପରିଧାନ କରିଦେଲେ, ତେଣୁ ବର୍ତ୍ତମାନ ଚାହିଁଲେ ମାଳା ପରିଧାନ କରିବା ପାଇଁ, ସେଥିପାଇଁ ତାଙ୍କର ଗୃହରେ ପ୍ରବେଶ କଲେ, ମାଳାକାର ଗୃହରେ ପ୍ରବେଶ କଲେ। ତେଣୁ ଏଠାରେ ଜୀବ ଗୋସ୍ୱାମୀ କହୁଛନ୍ତି ଯେ, ସର୍ବଲୋକବତ୍ ତସ୍ୟ ପୂର୍ବଂ ସ୍ୱୟଂ ଶ୍ରୀକୃଷ୍ଣ ନିକଟା ପ୍ରୟାଣ ତୁ ତଦ୍ ଉପାୟନାର୍ଥଂ ପୂର୍ବ ମାଳା ରଚନ ଅଭିନିବେଶେନ ଇତି ଜ୍ଞେୟା। ସମସ୍ତ ଲୋକମାନେ ଭଗବାନ ପଛରେ ଧାଉଁଛନ୍ତି, ଭଗବାନଙ୍କୁ ପ୍ରଶଂସା କରୁଛନ୍ତି, ଭଗବାନଙ୍କୁ ସ୍ୱାଗତ କରୁଛନ୍ତି, ଜୟ ଜୟକାର କରୁଛନ୍ତି, କିନ୍ତୁ ଇଏ ଆଉ ସେଠିକି ଯାଇପାରୁନାହାନ୍ତି, ଭଗବାନ ପାଖକୁ ଯାଇପାରୁନାହାନ୍ତି। କାହିଁକି ନା, ତତ୍ ଉପାୟନାର୍ଥଂ ପୂର୍ବ ମାଳା ରଚନ ଅଭିନିବେଶେନ। ସମସ୍ତେ ଭଗବାନ ପଛରେ ଯାଉଥିଲେ, କିନ୍ତୁ ଇଏ ତାଙ୍କର ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। କାହିଁକି ନା, ଏ ଭଗବାନ ପାଇଁ ତିଆରି କରୁଥିଲେ, ମାଳା ତିଆରି କରୁଥିଲେ, ସେତେବେଳେ ଅଭିନିବେଶ ହୋଇଯାଇଛି, ସେଥିପାଇଁ ଭଗବାନ ତାଙ୍କ ପାଖକୁ ଆସିଲେ, ଭଗବାନ ପାଇଁ ସେବା କରୁଛନ୍ତି। ସମୟ ହେଲାନି, ସେ ଭଗବାନ ପାଖକୁ ଯାଇକି ସ୍ୱାଗତ ଜଣାଇ ତାଙ୍କୁ ମାଳା ପ୍ରଦାନ କରିପାରିଲେ ନାହିଁ, ତେଣୁ ଭଗବାନ ନିଜେ ଆସି ତାଙ୍କ ଗୃହରେ ପ୍ରବେଶ କରିଗଲେ। ଏଇଭଳି ଭାବରେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ବହି ଆଣିବେ ଜାଣ। ତେଣୁ ପର ଶ୍ଳୋକ ଆମେ ପାଠ କରିବା, ଶ୍ଳୋକ 44, ଦଶମ ସ୍କନ୍ଧ 41 ଅଧ୍ୟାୟ ଶ୍ଳୋକ 44, 10, 41, 44। ତେଣୁ ଭଗବାନ ଯେତେବେଳେ ତାଙ୍କର ଗୃହକୁ ଆସିଗଲେ, ତା'ପର ଶ୍ଳୋକରେ ଆମେ ଶୁଣିବା, ତୟୋରାସନ ମାନୀୟ ପାଦଂ ଚାର୍ଘ୍ୟାରଣାଦିଭି ପୂଜାଂଶାନୁଗୟୋଶ୍ଚକ୍ରେ ସ୍ରକ୍ତାମ୍ବୁଳାନୁଲେପ ନେଇ। ଭଗବାନଙ୍କର ଏହିଭଳି ଭାବରେ ସେବା କଲେ, କ'ଣ କଲେ ନା, ତତଃ ତୟୋ କହିଲେ ରାମକୃଷ୍ଣୟୋ ଆସନ ପାଦ୍ୟଂ ଚ ଆନିୟ। ଆସନ ଆଣିଦେଲେ, ଯେଉଁଥିରେ ଭଗବାନ ବସିବେ, ଉପବେଶନ କରିବେ, ପାଦ୍ୟଂ ପାଦ ଧୌତ କରିବେ, ପାଦ ପ୍ରକ୍ଷାଳ ଜଳଂ ଚ ଆନିୟ, ଭଗବାନ ପାଦ ପଦ୍ମ ଧୌତ କରିବେ। ଅର୍ଘ୍ୟହରଣାଦିଭି, ଅର୍ଘ୍ୟ କହିଲେ ଗନ୍ଧାଦି ଦ୍ରବ୍ୟ ଅଷ୍ଟକମ୍, ହରଣଚ ଆଠଟି ରହିଛି, ସେଠୁ ଅର୍ଘ୍ୟ ବୋଲି କୁହାଯାଏ, ଗନ୍ଧ ଇତ୍ୟାଦି ଆଠ ଜିନିଷ ରହିଛି। ଅରଣଚ ଅନ୍ୟ ପୂଜୋପକରଣ ଧୂପ ଦୀପ ନୈବେଦ୍ୟ ଆଦି, ଧୂପ ଦୀପ ନୈବେଦ୍ୟ କିଛି ଖାଦ୍ୟ ପ୍ରଦାନ କଲେ, ଏଇଭଳି ଭାବରେ ସବୁ ତାଙ୍କର ପୂଜା କଲେ। ଅର୍ଘ୍ୟ ହରଣାଦେବୀ ତେଣୁ ଆଦି ଶବ୍ଦ ଚ ଅମର ଚାମର ବିଜନ ନିରାଜନାଦିନା ତୈ ତଥା ଆଦି ଶବ୍ଦରେ ଚାମର ମଧ୍ୟ ଦେଇଛନ୍ତି, ପଙ୍ଖା ଦେଇଛନ୍ତି, ନିରାଜନାଦି ନିରାଜନାଦି କ'ଣ ଦେଖିବାକୁ ପଡ଼ିବ, ତା'ର ଅର୍ଥ କ'ଣ ବୁଝିପାରୁନାହିଁ। ତେଣୁ ଏଭଳି ଭାବରେ ତାମ୍ବୁଳା ଅନୁଲେପ ନେଇ ତାମ୍ବୁଳ ମଧ୍ୟ ପ୍ରଦାନ କଲେ ଭଗବାନଙ୍କୁ, ଅନୁଲେପ ନେଇ କହିଲେ ତାମ୍ବୁଳେଇ ଅନୁଲେପନ ଦ୍ରବ୍ୟ ଚନ୍ଦନ ଇତ୍ୟାଦି ତାଙ୍କର ଶରୀରରେ ଅନୁଲେପନ କଲେ। ସାନୁଗୟୋଃ ସାନୁଗୟ କହିଲେ ସାନୁଗୟୀ ଅନୁଚରେଇ ସହିତୟୋ ତୟୋ, ତାଙ୍କର ଅନୁଚରମାନଙ୍କ ସହିତ ଭଗବାନଙ୍କୁ ସେ ପୂଜା ଆରାଧନା କଲେ। ଏଇଭଳି ଭାବରେ ପୂଜାଙ୍ଗ ଚକ୍ରେ ଭଗବାନ ପୂଜା କଲେ। ତେଣୁ ଭଗବାନଙ୍କୁ ଯେତେବେଳେ ପୂଜା କରୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି ଅର୍ଘ୍ୟ ଗନ୍ଧାଧିକ ଦ୍ରବ୍ୟ ଅଷ୍ଟକମ୍, ଏ ଆଠଟି ଦ୍ରବ୍ୟ ରହିଛି, ଏ ଅର୍ଘ ବୋଲି କୁହାଯାଏ, ଅର୍ଘ୍ୟ ପ୍ରଦାନ କରାଯାଏ। ଏମାନେ ଯେଉଁମାନେ ପୂଜାରୀମାନେ ଏସବୁ ଜାଣିଥିବେ ଭଲ ଭାବରେ ଏସବୁ କହିପାରିବେ। ପୂଜୋପକରଣ ଅନ୍ୟ ପୂଜ ଉପକରଣ କହିଲେ ଧୂପ ଦୀପ ନୈବେଦ୍ୟାଦି ଆଦି ଶବ୍ଦ ଚାମର ବିଜନ ଇତ୍ୟାଦି, ଏଭଳି ଭାବରେ ଭଗବାନଙ୍କର ଉପାସନା କଲେ, ଭଜନ କଲେ, ଭଗବାନଙ୍କର ଆରାଧନା କଲେ। ତେଣୁ 45 ଶ୍ଲୋକରେ କୁହାଯାଉଛି ଯେ ପ୍ରାହ ନ ସାର୍ଥକଂ ଜନ୍ମ ପାବିତଂ ଚ କୁଳଂ ପ୍ରଭୋ ପିତୃଦେବର୍ଷୟୋ ମହ୍ୟଂ ତୁଷ୍ଟା ହ୍ୟାଗମନେ ନବାମ। ତେଣୁ ଇଏ ରହିଛି, ଆମର ଗୋଟେ କଥା ଅଛେ, ଅବଶ୍ୟ ସେ କଥାଟା ଏଠି ପ୍ରଯୁଜ୍ୟ ନୁହଁ, କିନ୍ତୁ ମୋର ହଠାତ୍ ମନେ ପଡ଼ିଗଲା। ଥରେ ଜଣେ ବ୍ୟକ୍ତି ଶିବଜୀଙ୍କର ଉପାସକ ଥିଲେ, ସିଏ ବହୁତ ଦରିଦ୍ର ବ୍ୟକ୍ତି, ଶିବଙ୍କର ଉପାସନା କରୁଛନ୍ତି ଦରିଦ୍ର ବ୍ୟକ୍ତି। ସେ ଥରେ ଯାଉଥିବାରେ ଦେଖିଲେ ଶିବଜୀ ପାର୍ବତୀ ଦୁଇ ଜଣ ଯାକ ଦେଖିଲେ, ସେ ଯାଉଛନ୍ତି ଗୋଟେ ରାସ୍ତାରେ ଯାଉଥିଲେ, ଦୈବକ୍ରମେ ସେମାନେ ମଧ୍ୟ ଯାଉଥିଲେ ସେ ରାସ୍ତାରେ ଦେଖିଲେ। ତାଙ୍କୁ ଦେଖି ପାର୍ବତୀ କହିଲେ ପ୍ରଭୁ ଇଏ ଆପଣଙ୍କର ଭକ୍ତ, ଆଉ ଆପଣ ସେ ଦରିଦ୍ର ହୋଇକି ରହିଛନ୍ତି, ଆପଣ ତାକୁ ଟିକିଏ କିଛି ଧନ ପ୍ରଦାନ କରନ୍ତୁ। ନା କ'ଣ ତାକୁ ଧନ ଦେବି, ସେ ତ ହତଭାଗା ଦେଲେ ସିଏ ତା'ର ଭାଗ୍ୟରେ ନାହିଁ, ତଥାପି ପ୍ରଭୁ ଆପଣ କିଛି ଦିଅନ୍ତୁ ଧନ। ମୁଁ କହିଲି ହଉ ଠିକ୍ ଅଛି, ଦେଖ ମୁଁ ଦେଉଛି, ତମେ ତ କହୁଛ ବୋଲି ତାଙ୍କ ନାହିଁ ଧନ ଭାଗ୍ୟରେ ନାହିଁ କହିକିରି ବହୁତ ସୁନ୍ଦର ମୂଲ୍ୟବାନ ସବୁ ଅଳଙ୍କାର ଇତ୍ୟାଦି ସବୁ କରିକିରି ଦେଇଦେଲେ। ସେ ଯେଉଁ ଆସନ୍ତି ବାଟରେ ପଡ଼ିବ ତାରି ପାଟରେ ପାଇଲା ଭଳିଆ ରଖିଦେଇଗଲେ ରଖିଦେଲେ ଭଗବାନ ଶିବଜୀ। କିନ୍ତୁ ଇଏ ଯେଉଁ ଶିବଜୀଙ୍କର ପୂଜକ ଇଏ ସବୁ ଯାଉଥିଲେ ସେଇପଟେ, ସେଇଠି ହଠାତ୍ ସେ ଚିନ୍ତା କଲେ, କହିଲେ ମୋର ଆଖି ଅଛି ବୋଲି ମୁଁ ଚାଲିଯାଉଛି ଏତେ ସୁନ୍ଦର ଭାବରେ, ଯଦି ଆଖି ନଥାନ୍ତା ମୁଁ କେମିତି ଚାଲିଥାନ୍ତି କହିକିରି ଆଖି ବୁଝି ଚାଲିବା ପାଇଁ ଆରମ୍ଭ କଲେ। ଶିବଜୀ ଯାହା ଦେଇଥିଲେ ସେ ପଦାର୍ଥ ସେସବୁ ଆଉ ପ୍ରାପ୍ତ ହୋଇପାରିଲେ ନାହିଁ। ସେଇଭଳି ଭାବରେ ଆମର ଏଠିକାର ଯେଉଁ ମାଳାକାରମାନେ ସବୁ ଥିଲେ, ମାଳାକାର ମାଳା ଗୁନ୍ଥୁଛନ୍ତି, କିନ୍ତୁ ଯେତେବେଳେ ଭଗବାନ ଯେତେବେଳେ ମାଳାକାର କଥା ଆସି ପହଞ୍ଚିଲା, ସେମାନେ ଛାଡ଼ିକି ପଳାଇଗଲେ। ଅବଶ୍ୟ ଏତେ ତା'ର ଆଉ ସହିତ ସମ୍ପର୍କ ନାହିଁ, ମୋତେ କଥା ଏଇ କଥାଟା ମନେ ପଡ଼ିଗଲା, ତେଣୁ ମୁଁ କହିଲି। ଯାହା ବି ହଉ, ତେଣୁ ଏ ଶ୍ଳୋକରେ କହୁଛନ୍ତି ଭଗବାନ ପ୍ରାହ ନୁହେଁ, ଏଠି ସେ ମାଳାକାର କହୁଛନ୍ତି, ସୁଦାମା କହୁଛନ୍ତି ପ୍ରଭୁ ପ୍ରାହ ସ ସୁଦାମା ପ୍ରାହ ବର୍ତ୍ତମାନ କହିଲେ, ପୂଜାପୂଜି କରିସାରିଲା ପରେ ଭଗବାନ କହୁଛନ୍ତି ପ୍ରଭୁ ହେ ପ୍ରଭୁ ଏଇ ଆସିଗଲେ, ମାଳାକାର ଆସିଗଲେ, ସିଏ ବଞ୍ଚିତ କେମିତି ହେବେ, ମାଳାକାରଙ୍କ ଲୀଳା, ମାଳାକାର ଲୀଳା ବଞ୍ଚିତ ସିଏ ହେଇପାରିବେ ନାହିଁ। ତେଣୁ ମାଳାକାର ଭଗବାନଙ୍କର ପୂଜା ଆରାଧନା କରି ବର୍ତ୍ତମାନ ଭଗବାନ ପ୍ରାର୍ଥନା କରୁଛନ୍ତି ପ୍ରଭୁ ହେ ପ୍ରଭୁ ବାଙ୍ଗ ବାଙ୍ଗ କହିଲେ ଯୁବୟୋ, ଆପଣ ଦୁଇ ଜଣଙ୍କୁ ସମ୍ବୋଧନ କରି କହୁଛନ୍ତି କୃଷ୍ଣ ବଳରାମଙ୍କୁ ବାଙ୍ଗ ବାଙ୍ଗ ଆଗମନେ ନ, ଆପଣ ଯେଉଁ ଆମର ଗୃହକୁ ଆସିଲେ, ନ କହିଲେ ଆମର ଅସ୍ମାକମ୍ ଜନ୍ମ ସାର୍ଥକମ୍, ଆମର ଜନ୍ମ ସାର୍ଥକ ହୋଇଗଲା, ଭଗବାନ ନିଜେ ତାଙ୍କ ଗୃହକୁ ଆସିଲେ ଜନ୍ମ ସାର୍ଥକ ହୋଇଗଲା, ସଫଳ ହୋଇଗଲା, କୁଳଞ୍ଚ ବଂଶ ମଧ୍ୟ ସଫଳ ହୋଇଗଲା, ଏବଂ ପାବିତଂ ପବିତ୍ରକୃତ ପବିତ୍ର କରିଦେଲେ ଆପଣ ଆମକୁ ପ୍ରଭୁ। ପିତୃଦେବର୍ଷୟ ପିତର ଦେବା ଋଷୟଶ୍ଚ ଆମର ପିତାମାନେ ଦେବତାମାନେ ଏବଂ ଋଷିମାନେ ସମସ୍ତେ ପବିତ୍ର ହୋଇଗଲେ। ମହ୍ୟଂ ମାଂ ପ୍ରତି ତୁଷ୍ଟା ହି ସନ୍ତୁଷ୍ଟା ଯାତା ଆପଣ ମୋ ପ୍ରତି ସନ୍ତୁଷ୍ଟ ହୋଇଛନ୍ତି ସେଥିପାଇଁ ଆପଣ ଏଠି ଉପସ୍ଥିତ ହେଲେ ପ୍ରଭୁ। ତେଣୁ ତାପରେ କହୁଛନ୍ତି ଯେ ଭବନ୍ତୌ କିଳ ବିଶ୍ୱସ୍ୟ ଜଗତ କାରଣଂ ପରମ ଅବତୀର୍ଣ୍ଣୌ ଅଂଶେନ ଅବତୀର୍ଣ୍ଣୌ ଅହଂ କ'ଣ ଅବତୀର୍ଣ୍ଣ ଇହ ଅଂଶେନ କ୍ଷମାୟ ଚ ଭବାୟ ଚ। ପ୍ରଭୁ ଆପଣ ଯେଉଁ ପ୍ରାର୍ଥନାରେ କହୁଛନ୍ତି ପ୍ରଭୁ ବସୁଦେବ ଯଦି ସନାତନ ଗୋସ୍ୱାମୀ ଏଇଠି ଭାଷାରେ କହୁଛନ୍ତି ନନୁ ବସୁଦେବ ସୁତୌ ଯାଦବାନଙ୍କ ପ୍ରତି କଥମ ଇଦୃଶୀ ସ୍ତୁତି କ୍ରିୟତେ। ମୁଁ ତ ହେଉଛି ବସୁଦେବଙ୍କର ପୁତ୍ର ଆମେ ଦୁଇଜଣ ଆମେ ସବୁ ଯାଦବ ଆମକୁ ଭଗବାନ କାହିଁକି କହୁଛ ଏଭଳି କାହିଁକି ପ୍ରାର୍ଥନା କରୁଛ ସେଥିପାଇଁ ଏ ଶ୍ଳୋକଟି କହୁଛନ୍ତି ଏଇ 46 ନମ୍ବର ଶ୍ଳୋକ ଶିଖନ୍ତୁ ଭବନ୍ତୌ କିଳ କିଳ ଶବ୍ଦର ଅର୍ଥ ହେଉଛି କିଳ କହିଲେ ଶାସ୍ତ୍ରାଦି ପ୍ରସିଦ୍ଧଂ ପ୍ରମାଣ ଇଏ ଆମେ ବସ୍ତୁକୁ ଜାଣିବା ଶାସ୍ତ୍ର ପ୍ରମାଣରୁ ଜାଣିବା ତେଣୁ ଶାସ୍ତ୍ର ପ୍ରମାଣ ନହେଲେ ସେଇଟାକୁ ଜାଣିହେବ ନାହିଁ ପ୍ରକୃତ କଥା ଜାଣିହେବ ନାହିଁ। ତେଣୁ କିଳ ଶବ୍ଦର ଅର୍ଥ ହେଉଛି ଶାସ୍ତ୍ରାଦି ପ୍ରସିଦ୍ଧିଂ ପ୍ରମାଣ ଇତି ଶାସ୍ତ୍ରରେ ଯେଉଁ ରହିଛି କଥା ସେଇ ଅନୁସାରେ ସେ ଇଏ ହେଉଛନ୍ତି ଭଗବାନ ଏଇଭଳି ଭାବରେ ଭାଗବତମରେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 5 ଶ୍ଳୋକରେ ସେଇଟା କୁହାଯାଇଛି ଯଶ୍ୟାଂଶନି ସେନ ସୃଜନ୍ତେ ଦେବତୀର୍ଯ୍ୟଂ ନାଳାଦୟ ଏ ଶ୍ଳୋକଟି ଭାଗବତମର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ଅବତାରମାନଙ୍କୁ ସେ ବର୍ଣ୍ଣନା କରାଯାଇଛି ସେହି ପ୍ରସଙ୍ଗରେ ଏ ଶ୍ଳୋକଟି କୁହାଯାଇଛି ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ପଞ୍ଚମ ନମ୍ବର ଶ୍ଳୋକରେ ସୁତ ଗୋସ୍ୱାମୀ କହୁଛନ୍ତି ସ୍ୱର୍ଣ୍ଣକାଦ ଋଷିଙ୍କୁ ଏତାନ୍ ନାନାବତାରାଣାନ ନିଧାନ ବୀଜମ ଅଭ୍ୟମ ଯଶ୍ୟାଂଶ ସେନ ସୃଜନ୍ତେ ଦେବତୀର୍ଯ୍ୟଂ ନରାଦୟ ଏତାନ୍ ନାନା ଭଗବାନଙ୍କର ଅନେକ ଅବତାର ଅଛନ୍ତି ନାନା ଅବତାର ନିଧାନ ବୀଜମ ଅଭ୍ୟୟମ ନିଧାନ କହିଲେ ଇଏ ସୋର୍ସ ଯେଉଁ ମୂଳ ହେଉଛନ୍ତି ତାଙ୍କଠାରୁ ଆସୁଛନ୍ତି ବୀଜମ ତାଙ୍କଠାରୁ ବିଭିନ୍ନ ପ୍ରକାର ଅବତାର ଆସୁଛନ୍ତି ଯଶ ଅଂଶ ଅଂଶେନ ଯାହାଙ୍କର ଅଂଶର ଅଂଶ ସେମାନେ ହେଉଛନ୍ତି ସୃଜନ୍ତେ ଦେବ ତୀର୍ଯ୍ୟଂ ନରାଦେହ ଏ ଯେଉଁ ଦେବତାମାନେ ପଶୁପକ୍ଷୀ ଇତ୍ୟାଦି ଆନିମଲ୍ସ ତୀର୍ଯ୍ୟ କହିଲେ ପଶୁମାନେ ନରାଧେୟ ମନୁଷ୍ୟମାନେ ଯେଉଁ ଆସୁଛନ୍ତି କେଉଁଠୁ ଆସୁଛନ୍ତି ନା ସେମାନେ ସେହି ଭଗବାନଙ୍କର ଅଂଶଙ୍କର ଅଂଶରୁ ଆସୁଛନ୍ତି ସେମାନେ ସବୁ ଜାତ ହେଉଛନ୍ତି କାରଣ ଦୋଷାଇ ବିଷ୍ଣୁ ସେ ଏସବୁ ଗର୍ଭକୁ ପ୍ରଧାନ ପ୍ରକୃତିର ଗର୍ଭରେ ସେସବୁ ବୀଜମାନଙ୍କୁ ଜୀବମାନଙ୍କୁ ସ୍ଥାପନ କରନ୍ତି ସେ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 5 ନମ୍ବର ଶ୍ଳୋକରେ। ତେଣୁ ଏଭଳି ଭାବରେ ସେ ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ ସ୍ତୁତି କରୁଛନ୍ତି ତେଣୁ ପର ଶ୍ଳୋକରେ କହୁଛନ୍ତି 47 ଶ୍ଳୋକରେ କହୁଛନ୍ତି ନହି ବାଂ ବିଷମା ଦୃଷ୍ଟି ସୃହୃଦୋ ଜଗଦାତ୍ମନଃ ସମୟୋଃ ସର୍ବଭୂତେଷୁ ଭଜନ୍ତଂ ଭଜତୋରପି ନହି ବାଂ ବିଷମ ଦୃଷ୍ଟି ଜଗଦାତ୍ମନ ପ୍ରଭୁ ଆପଣ ହେଉଛନ୍ତି ଜଗତର ଆତ୍ମା ଜଗଦାତ୍ମା ଜଗଦା ଜଗତା ଆତ୍ମସ୍ୱରୂପ ଏ ଜଗତ ହେଉଛି ଭଗବାନଙ୍କର ଆତ୍ମା ଭଳି ଆତ୍ମସ୍ୱରୂପ ସୁହୃଦ ଆପଣ ତାଙ୍କର ବନ୍ଧୁ ବନ୍ଧୁଭୂତ ଏ ତଥ ଆପଣ ସମସ୍ତଙ୍କର ବନ୍ଧୁ ସୁହୃଦ ସର୍ବଭୂତେଷୁ ସମସ୍ତ ଜୀବପତି ସମୟ ତୁଲ୍ୟ ଭାବାପନ୍ନ ସମସ୍ତଙ୍କ ପ୍ରତି ସେ ସମାନ ଭଗବାନ ଏବଂ ଭଜନ୍ତମ୍ ଭଜନ୍ତମ୍ କହିଲେ ସେବମାନ ଜନ ଯେଉଁମାନେ ଭଗବାନଙ୍କ ସେବା କରନ୍ତି ଭଜତୁ ତାଙ୍କୁ ମଧ୍ୟ ଆପଣ ଭଜନ କରନ୍ତି ବା କୃପୟତୁ କୃପୟତୁ ଅପି ବା ଯୁବୟୁ ବିଷମା ଦୃଷ୍ଟି ନ ତେଣୁ ଆପଣ ସମସ୍ତଙ୍କ ପ୍ରତି ସମାନ ସମସ୍ତଙ୍କୁ କୃପା କରନ୍ତି ତେଣୁ ଆପଣଙ୍କର କୌଣସି ବିଷମ ଦୃଷ୍ଟି ନାହିଁ। ଏ କଥାଟି କାହିଁକି କହିଲେ ନା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଭଜନ୍ତମ୍ ଭଜତୋରପି ଇତି ସମ୍ମୋହଂ ସର୍ବଭୂତେଷୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେ କଥା ଏବଂ ଅତ୍ର ଯେ ଭଜନ୍ତି ଚମାଂ ଭକ୍ତ୍ୟା ଯେ ଭଜନ୍ତି ତୁମାଂ ଭକ୍ତ୍ୟା ମୈତେ ତେଷୁ ଚାପ୍ୟହମ୍ ଏ କଥା ମଧ୍ୟ କୁହାଯାଇଛି ଭଗବତ ଗୀତାରେ। ତଦୁକ୍ତେ ବସ୍ତୁତସ୍ତୁ ବିପ୍ର ସୁପଚାଦିଷୁ ସତ୍କର୍ମ କୁକର୍ମ ବତ୍ସୋପି ମଧ୍ୟ ଯହ କୋପି ତ୍ୱାଂ ଭଜତି ତମେବ ତ୍ୱାଂ ଭଜସ୍ୟତି ନ ତବ ଜାତ୍ୟାଦି ବୈଷମ୍ୟଂ ଯତୋ ଅତ ସ୍ୱେପୁ ମଧ୍ୟ ଭଜନ୍ତମ୍ ବାୟକଂ ମାଳକାରଂ ଚ ମାଂ କୃତାର୍ଥମିତି ଭାବ। ଭଗବାନ ରଜକକୁ ହତ୍ୟା କଲେ କରାଗ୍ରରେ ଭଗବାନଙ୍କର ତାଙ୍କ ଶିରକୁ ତାଙ୍କର ଶରୀରରୁ ଅଲଗା କରିଦେଲେ କିନ୍ତୁ ସେ ବାୟକକୁ କିଭଳି ଭାବରେ ପୁରସ୍କାର ପ୍ରଦାନ କଲେ ଏବଂ ମାଳାକାରକୁ ମଧ୍ୟ ଭଗବାନ ତାଙ୍କ ଉପରେ ପ୍ରୀତ ହେଉଛନ୍ତି। ତେଣୁ ଏଇ ଯେଉଁ ଦୃଷ୍ଟାନ୍ତ ଆମେ ଦେଖିବା ଆମେ କହିବା ଭଗବାନ ବିଷମ ଭଳି ବ୍ୟବହାର କରୁଛନ୍ତି। ତେଣୁ ଏ ଶ୍ଳୋକରେ ସେ କହୁଛନ୍ତି ପ୍ରଭୁ ଆପଣ ସମସ୍ତଙ୍କ ପ୍ରତି ସମାନ ଆପଣଙ୍କୁ ଯିଏ ଭଜନ କରନ୍ତି ଆପଣ ତାଙ୍କୁ ମଧ୍ୟ ଭଜନ କରନ୍ତି କିନ୍ତୁ ଯିଏ ଆପଣଙ୍କୁ ଭଜନ ନ କଲେ ମଧ୍ୟ ଆପଣ ତାଙ୍କୁ କୃପା କରନ୍ତି ସମସ୍ତଙ୍କ ପାଇଁ ଆପଣ କୃପା କରନ୍ତି ଆପଣଙ୍କ କୌଣସି ବିଷମ ଦୃଷ୍ଟି ନାହିଁ କହିବାର ଉଦ୍ଦେଶ୍ୟ ଥିଲା ଏଇଟା। ତେଣୁ ସୁଦର୍ଶନୀ ତାଙ୍କ ଭାଷାରେ କୁହନ୍ତି ରଜକ ବଧେନ ବାୟକାନୁଗ୍ରହଣ ଚ ଯୁବୟୋର ବିଷମ ଦୃଷ୍ଟିତୟା ଅନିଶ୍ୱରତା ନ ଶଙ୍କା। ଭଗବାନ ସେଠି ରଜକକୁ ବଧ କଲେ ବାୟକକୁ ଅନୁଗ୍ରହ କଲେ ତେଣୁ ଭଗବାନଙ୍କର ଏଇ ଯେଉଁ ବିଷମ ଦୃଷ୍ଟି ରହିଛି ଈଶ୍ୱର ଆଉ ସେ କ'ଣ ହେଲେ ଏଇଭଳି ଭାବରେ ଆମେ ଶଙ୍କା କରିବା କଥା ନାହିଁ ଶଙ୍କା କରିବା କଥା ନୁହଁ ସେଥିପାଇଁ ଏ ଶ୍ଳୋକଟି କୁହାଯାଉଛି। ଅତ୍ର ହେତୁ ସମୟୋର ଇତି ଭଗବାନ ସମସ୍ତଙ୍କ ପ୍ରତି ସମାନ ତତ୍ରାପି ଅତ୍ରାପି ହେତୁ ଦ୍ୱୟମ୍ ସୁଦୋର ଇତି ଜଗଦାତ୍ମନୋର ଇତି ଚ କାହିଁକି ସେ ସମସ୍ତଙ୍କ ପ୍ରତି ସମାନ ତା'ର କାରଣ ଦୁଇଟି କାରଣ ରହିଛି ଗୋଟେ ହେଉଛି ଭଗବାନ ହେଉଛନ୍ତି ସୃହୃଦ ସମସ୍ତଙ୍କର ସେ ହେଉଛନ୍ତି ସୃହୃଦ ପୁଣି ଭଗବାନ ହେଉଛନ୍ତି ସମସ୍ତଙ୍କର ଆତ୍ମା ଜଗତାର ଆତ୍ମା ତେଣୁ ସେ ସମସ୍ତଙ୍କର ସୁହୃଦ ଏବଂ ସମସ୍ତଙ୍କର ଆତ୍ମା ସେ ଭଗବାନ ପରମାତ୍ମା ରୂପରେ ରହିଛନ୍ତି ଭଗବାନ ସମସ୍ତଙ୍କ ହୃଦୟରେ ତେଣୁ ଭଗବାନଙ୍କର କୌଣସି ବିଷମ ଦୃଷ୍ଟି ନାହିଁ। ସନାତନ ଗୋସ୍ୱାମୀ ଏଠି ତାଙ୍କ ଭାବାର୍ଥ କହୁଛନ୍ତି ଭଜନ୍ତମ୍ ଏବେ ଭଜତୁର ବି ନ ବିଷମା ଦୃଷ୍ଟି ଯଦିଓ ଯିଏ ଭଗବାନଙ୍କର ଭଜନ କରନ୍ତି ତେଣୁ ସିଏ ତାଙ୍କୁ ମଧ୍ୟ ଭଜନ କରନ୍ତି ତାଙ୍କର ଉପକାର କରନ୍ତି କିନ୍ତୁ ତଥାପି ତାଙ୍କର ସମଦୃଷ୍ଟି ତାଙ୍କର ବୈଷମ୍ୟ ନାହିଁ। ତେଣୁ ଏଠି ଇତି ଏତତ୍ ପୂର୍ବମ୍ ଅକ୍ରୂରୋକ୍ତ ସୁରଦ୍ରୁମ ଦୃଷ୍ଟାନ୍ତେନ ସାଧିତମେବ ଆ ପୂର୍ବରୁ ମଧ୍ୟ ଅକ୍ରୂର ଏଭଳି ଭାବରେ ପ୍ରାର୍ଥନା କରିଥିଲେ ଭଗବାନଙ୍କୁ ସୁରଦ୍ରୁମ ସୁରଦ୍ରୁମ କହିଲେ ଯେଉଁ ରହିଛି ପାରିଜାତ ଇତ୍ୟାଦି ଦେବତାମାନଙ୍କ ଲୋକରେ ଯେଉଁ ବୃକ୍ଷ ସବୁ ରହିଛି ସୁରଦ୍ରୁମ ବା ଯାହାକୁ କହନ୍ତି କଳ୍ପତରୁ କଳ୍ପତରୁ କହିଲେ ଆପଣ ସେ ପାଖ କଳ୍ପତରୁ ପାଖକୁ ଗଲେ ଆପଣ ଯାହା ଚାହିଁବେ ସେ ପୂରଣ କରିଦେବେ। ଏହି ସମ୍ବନ୍ଧରେ ପ୍ରଭୁପାଦ ମହାରାଜ ଗୋଟେ କଥା କହନ୍ତି ଥରେ ଜଣେ ବ୍ୟକ୍ତି ବୃନ୍ଦାବନରେ ବୁଲୁଥିଲା ବେଳେ ବହୁତ କ୍ଳାନ୍ତ ହୋଇକରି ଗୋଟେ ବୃକ୍ଷ ମୂଳରେ ବିଶ୍ରାମ ନେଇଯାଇଛନ୍ତି କିନ୍ତୁ ବହୁତ କ୍ଷୁଧା ବହୁତ ଭୋକ ହେଉଛି ତେଣୁ ଭାବୁଛନ୍ତି କେଉଁଠି କିଛି ଖାଦ୍ୟ ମିଳନ୍ତା ବଣରେ ଆସିଗଲି ଆଉ ଏଠି କିଛି ନାହିଁ ଖାଦ୍ୟ ଇତ୍ୟାଦି ଚିନ୍ତା କରୁଛନ୍ତି ଆଉ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ଆସି ପହଞ୍ଚିଗଲା ଛପନ ଭୋଗ ଆସି ପହଞ୍ଚିଗଲା ତେଣୁ ଯାହା ହେଉଛି ଆଶ୍ଚର୍ଯ୍ୟ ହୋଇକରି ସେ ସବୁ ଖାଦ୍ୟକୁ ଗ୍ରହଣ କଲେ ଖାଦ୍ୟ ଖାଇଲେ ଖାଇସାରିଲା ପରେ କ'ଣ ହେବ ନା ଶୋଷ ଲାଗିବ ତେଣୁ ଶୋଷ ଲାଗିଲା ବେଳକୁ ଚିନ୍ତା କରୁଛନ୍ତି ପାଣି ତ ଏଠି ମିଳିବ ନାହିଁ କେଉଁଠି ଦେଖିଲା ବେଳକୁ ବହୁତ ପ୍ରକାର ପାନୀୟ ଆସି ମିଳିଗଲା ପହଞ୍ଚିଗଲା ବହୁତ ପ୍ରକାର ଖାଲି ଜଳ ଆସିଲା ତାହା ନୁହଁ ବିଭିନ୍ନ ପ୍ରକାର ଫ୍ରୁଟ୍ ଯେଉଁ ଇତ୍ୟାଦି କରିକି
ସେକ୍ ଇତ୍ୟାଦି ମିଲ୍କ ସେକ୍ ବହୁତ ପ୍ରକାର ପାନୀୟ ସବୁ ଆସି ପହଞ୍ଚିଗଲା। ସେ ଆସୁଛି ଆହୁରି ଆସୁଛି କ'ଣ ଯାହା ଚିନ୍ତା କରୁଛି ମିଳିଯାଉଛି। ଯାହା ହଉ ପାନୀୟ ପିଇଲେ ପିଇକିରି ପିଇ ସାରିଲା ପରେ କ'ଣ ହେବ ନିଦ୍ରା ଆସ ବିଶ୍ରାମ ନେବା ପାଇଁ ଚାହିଁବେ। ବିଶ୍ରାମ ନେବା ପାଇଁ ଚାହିଁଲା ବେଳକୁ ଆସି ପହଞ୍ଚିଗଲା ବିରାଟ ସୁନ୍ଦର ପଲଙ୍କ ଆସି ପହଞ୍ଚିଗଲା। ସବୁ ବହୁତ ଗଦି ଫଦି ପଡ଼ିଛି ବହୁତ ସୁନ୍ଦର ପଲଙ୍କ ସବୁ ପଡ଼ିଛି। ହଁ ଯାହା ହେଉଛି ସେ ଶୋଇ ପଡ଼ିଲେ ଯାହା ଚିନ୍ତା କରିଗଲେ ତାହା ମିଳିଗଲା। ଏ ସୁରଦ୍ରୁମ କଳ୍ପବୃକ୍ଷର ଲକ୍ଷଣ ହେଉଛି ଏଇଟା। କିନ୍ତୁ ସେଇଠି ସେ ଯେତେବେଳେ ବିଶ୍ରାମ ନେଉଛନ୍ତି ସେ ଚିନ୍ତା କଲେ ଯଦି ବାଘ ଆସିଯିବ କ'ଣ ହେବ। ବାଘ ଯଦି ଆସିଯିବ ଚିନ୍ତା କଲାବେଳେ ବାଘ ଆସିଗଲା ତାକୁ ଖାଇଦେଲା। ସୁରଦ୍ରୁମ ଯାହା ଚିନ୍ତା କରିବ ତାହା ପୂରଣ ହେବ ସୁରଦ୍ରୁମ। କିନ୍ତୁ ଯିଏ ସେଠିକି ନଯିବ ତାର କାମନା ପୂର୍ଣ୍ଣ ହୋଇପାରିବ ନାହିଁ। ଭଗବାନ ସେହିଭଳି ଭାବରେ ଭଗବାନଙ୍କ ଯିଏ ଶରଣ ନେବେ ଭଗବାନ ତାହାର ସବୁ ପୂର୍ଣ୍ଣ କାମନା ପୂର୍ଣ୍ଣ କରିବେ। ଯିଏ ଶରଣ ନ ନେବେ ତାଙ୍କ ପ୍ରତି ଯେ କଳ୍ପଦ୍ରୁମ ଭଳି ଏକ୍ଜାକ୍ଟଲି ହେବ ନାହିଁ। କିନ୍ତୁ ଭଗବାନ ସମସ୍ତଙ୍କର କଲ୍ୟାଣ କରୁଛନ୍ତି କିନ୍ତୁ ତଥାପି ଯିଏ ତାଙ୍କର ଶରଣ ଯିବେ ତାଙ୍କ ପାଇଁ ସ୍ପେଶାଲ କେୟାର ଭଗବାନ ନିଅନ୍ତି। ସେଥିପାଇଁ ଶ୍ଳୋକଟି କହିଲେ ଯିଏ ବନ୍ଧନ୍ତି ତୁମାଙ୍ଗ ଭକ୍ତିଆ ଯଦିଓ ଭଗବାନ ସମସ୍ତଙ୍କ ପ୍ରତି ସମାନ କିନ୍ତୁ ଯେଉଁମାନେ ଭଗବାନ ଭଜନ କରନ୍ତି ତାଙ୍କର ସ୍ପେଶାଲ କେୟାର ନେବେ ଭଗବାନ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯଦ୍ବା ଇଦୃଶୟୋ ଯୁବୟୋ ଭକ୍ତିହୀନ ଅଧମ ଗୃହେ ଆଗମନ ସର୍ବତ୍ର ସମତେଇବ ଇତି ଆଶୟନ ଦୈନ୍ୟାନ ଆହ। ଯୁବୟୋ ଭକ୍ତିହୀନ ଅଧମ ଗୃହେ ଆଗମନ ଆପଣ ସର୍ବତ୍ର ସମତେଇବ ଯଦିଓ ସମସ୍ତଙ୍କ ପ୍ରତି ସମାନ ତଥାପି ଆମ ଭଳି ଅଧମ ଭକ୍ତିହୀନ ଆମେ ଇଦୃଶୟୋ ଯୁବୟୋ ଭକ୍ତିହୀନ ଅଧମ ଗୃହେ ଆମର ମୋର ଗୃହରେ ଭକ୍ତିହୀନ ମୁଁ ମୋର କୌଣସି ଭକ୍ତି ନାହିଁ କି ତଥାପି ଆପଣ ଆମର ଗୃହରେ ଆଗମନ କଲେ ତେଣୁ ଏଇ ଆଶାରେ ଦୈନ୍ୟ ଭାବରେ ଏଇ ସ୍ତୁତି କରୁଛନ୍ତି ଭଗବାନଙ୍କୁ। ଭଜନ୍ତମ୍ ଭଜତୁ ଅପି ଯିଏ ଭଗବାନଙ୍କର ଭଜନ କରନ୍ତି ଭଗବାନ ତାହାର ମଧ୍ୟ ତାର ପ୍ରତିବଦଳରେ ତାକୁ ପ୍ରଦାନ କରନ୍ତି। ସର୍ବଭୂତେଷୁ ଉତ୍ତମ ଅଧମେଷୁ ଅପି ସର୍ବଭୂତେଷୁ କହିଲେ କିଏ ଉତ୍ତମ ବ୍ୟକ୍ତି ଅଛନ୍ତି କିଏ ଅଧମ ବ୍ୟକ୍ତି ଅଛନ୍ତି। ଆମେ କାଲି ଯେଉଁ ପ୍ରୋଗ୍ରାମ କରିଥିଲେ ସେଠି ମଧ୍ୟ କେତେଜଣ ଅଛନ୍ତି ଯିଏକି ଆମର ଏଇଟାକୁ ପସନ୍ଦ କରନ୍ତି ନାହିଁ ଯେଉଁ ଥିଲେ ତେଣୁ ଉତ୍ତମ ଅଧମେଷୁ ସମୟ ଜଗନ୍ନାଥତ୍ୱାତ୍ ଦୀନ ବତ୍ସଳ୍ୟାଚ ଇତି ଭାବ। ଯେମିତି ଜଗନ୍ନାଥ ଜଗତର ନାଥ ସିଏ ଦୀନ ବତ୍ସଳ ସିଏ ପ୍ରତି ଦୀନଙ୍କ ପ୍ରତି ବତ୍ସଳ ସିଏ ଦୀନଙ୍କ ପ୍ରତି କୃପା କରନ୍ତି। ଆମେ ସେଦିନ କହୁଥିଲେ କଥା ଶ୍ରୀଶ୍ରୀମନ୍ଦିର ରାଧାକୃଷ୍ଣ ସ୍ୱାମୀ ମହାରାଜ କଥାଟି କହନ୍ତି ଯେତେବେଳେ ଭକ୍ତ ଜଣେ ଚିନ୍ତା କରେ ଭଗବାନଙ୍କ ଶରଣ ଯିବା ପାଇଁ କାରଣ ସିଏ ଭକ୍ତ ବତ୍ସଳ ଯେତେବେଳେ ଶୁଣିଲେ ଭକ୍ତ ବତ୍ସଳ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ ତାଙ୍କର ସନ୍ଦେହ ଆସିଲା କହିଲେ ପ୍ରକୃତରେ ଆମେ କ'ଣ ଭକ୍ତ ମୋର ତ ଭକ୍ତି କିଛି ନାହିଁ। ଏଇଭଳି ଭାବରେ ସେ ଭାବିଲେ ଭଗବାନ ମୋତେ ଆଉ କୃପା କରିବେ ନାହିଁ। କିନ୍ତୁ ଯେତେବେଳେ ଶୁଣିଲେ ସେ ଦିନ ବତ୍ସଳ ସେତେବେଳେ ସେ ବହୁତ ଖୁସି ହୋଇଗଲେ ଭଗବାନ ଦିନ ବତ୍ସ ମୁଁ ହେଉଛି ଦିନ ବ୍ୟକ୍ତି ପତିତ ବ୍ୟକ୍ତି ମୋତେ ଭଗବାନ ଉଦ୍ଧାର କରିବେ। ଏଇ ଭାବରେ ସ୍ତୁତି କରୁଛନ୍ତି ମାଲାକାର ସ୍ତୁତି କରୁଛନ୍ତି। ତେଣୁ ପର ଶ୍ଳୋକରେ କହୁଛନ୍ତି 48 ନମ୍ବର ଶ୍ଳୋକରେ ତାବାଜ୍ଞାପୟତଂ ଭୃତ୍ୟଂ କିମହଂ କରବାଣି ବାମ ପୁଂସୋ ଅତ୍ୟନୁଗ୍ରହୋ ହ୍ୟେଷ ଭଗଦ୍ଭିର୍ ନିଯୋଜ୍ୟତେ ନିଯୋଜ୍ୟତୋ। 48 ଶ୍ଳୋକରେ ଯେଉଁ କହୁଛନ୍ତି ଭଗବାନ ସ୍ତୁତି କରି କହୁଛନ୍ତି ଅହଂ କହିଲେ ସୁଦାମା ବାଂ କହିଲେ ଯୁବୟୋ କିଂ କର୍ମ କରବାଣି ପ୍ରଭୁ ମୁଁ ଆପଣ ଦୁଇ ଜଣଙ୍କର କ'ଣ ସେବା କରିବି। କରବାଣି ତୌ ଯୁବାଂ ଭୃତ୍ୟଂ ମାଂ ତତ୍ ଆଜ୍ଞାପୟତ ମୁଁ ଆପଣଙ୍କର ସେବକ ତେଣୁ ମୋତେ ଆଦେଶ କରନ୍ତୁ ମୁଁ ଆପଣଙ୍କର କ'ଣ ସେବା କରିବି ପ୍ରଭୁ। ଭବଦ୍ଭି କହିଲେ ପୁମାନ କାର୍ଯ୍ୟେ ଯତ୍ ନିଯୁଜ୍ୟତେ ଏଷ ନିଯୋଗ ହି ପୁଂସ ନିଯୁକ୍ତସ୍ୟ ଜନସ୍ୟ ଅନୁଗ୍ରହ ତୁ ପ୍ରଭୁ ଆପଣଙ୍କର ଭବଦ୍ଭି ଯଂ ନିଯୁ ମୋତେ ଆମେ ମୋତେ ଯଦି ଆପଣଙ୍କ ସେବାରେ ନିଯୁକ୍ତ କରିବେ ତାହେଲେ ଏଇଟା ଆମ ପ୍ରତି ଅନୁଗ୍ରହ ହେବ ଆପଣଙ୍କର ପ୍ରଭୁ ଆପଣଙ୍କର ସେବାରେ କିଛି ଆମକୁ ଆଜି ଆମେ ଭଗବାନଙ୍କ ସେବା କରୁଛେ କିଏ କୌଣସି ଭାବରେ ସେବା କରନ୍ତୁ ନା କାହିଁକି
ଇଏ ଭଗବାନଙ୍କ କୃପା ଆମେ ପ୍ରାପ୍ତ ହୋଇଛେ, ନହେଲେ ଭଗବାନଙ୍କ ସେବା କରିପାରିବା ନାହିଁ। ବୁର୍ଲାରେ ଏତେ ଲୋକ ଅଛନ୍ତି, କିନ୍ତୁ କେତେଜଣ ଭଗବାନଙ୍କ ସେବାରେ ନିଯୁକ୍ତ ହେଉଛନ୍ତି? ଇଏ ଭଗବାନ କୃପା। ଏଇଭଳି ଭାବରେ ଯେତେବେଳେ ପ୍ରାର୍ଥନା କଲେ 48 ନମ୍ବର ଶ୍ଳୋକରେ, ତେଣୁ ଏଠି କୌଣସି ଟିକାରେ ଆଚାର୍ଯ୍ୟ କହିନାହାନ୍ତି କିଛି, ତା ପର ଶ୍ଳୋକରେ କୁହାଯାଉଛି 49 ଶ୍ଳୋକରେ, ଇତି ଅଭିପ୍ରେତ୍ୟ ରାଜେନ୍ଦ୍ର ସୁଦାମା ପ୍ରୀତମାନସ ସସ୍ତେଇ ସୁଗନ୍ଧେଇ କୁସୁମେଇ ମାଳା ବିରଚତୋ ଦଦୌ। ଶସ୍ତା ଫୁଲ ଦେଲେ, ସସ୍ତେଇ ମାନେ ଶସ୍ତା ନୁହଁ, ସସ୍ତେଇ ମାନେ ଅଲଗା କଥା ରହିଛି। ଇତି ଅଭିପ୍ରେତ୍ୟ, ଏହିଭଳି ଭାବରେ ଭଗବାନ ପ୍ରାର୍ଥନା କରି ରାଜେନ୍ଦ୍ର ସୁଖଦେବ ଗୋସ୍ୱାମୀ ମଧ୍ୟ ବହୁତ ଆନନ୍ଦିତ ହୋଇଯାଉଛନ୍ତି, ଭଗବାନଙ୍କ ସେବା କରୁଛନ୍ତି ମାନେ ଭକ୍ତ ଏଥିରେ ଆନନ୍ଦିତ ହେବ। 39, ହେ ରାଜେନ୍ଦ୍ର ପ୍ରୀତ ମାନସ କହିଲେ ସନ୍ତୁଷ୍ଟ ଚିତ୍ତ ସୁଦାମା ଇତି ଅଭିପ୍ରେତ୍ୟ, ଭଗବାନଙ୍କୁ ଏହିଭଳି ଭାବରେ ହୃଷ୍ଟ ଭାବରେ ବହୁତ ଆନନ୍ଦିତ ହୋଇ ଭଗବାନଙ୍କୁ ବିଭିନ୍ନ ପ୍ରକାର ପ୍ରାର୍ଥନା କରି ନିବେଦ୍ୟ ଭଗବାନଙ୍କୁ ନିବେଦନ କଲେ କ'ଣ କ'ଣ ନା ସସ୍ତେଇ, ସସ୍ତେଇ କହିଲେ ଶସ୍ତା, କ'ଣ ତା ଅର୍ଥ କ'ଣ ଲେଖାହେଇଛି? ତାଜା ଫ୍ରେଶ। ଏଠି କହିଛି ପ୍ରଶସ୍ତେଇ, ଯାହା ହଉ ଫ୍ରେଶ ମାଳା ଦେଲେ। ସୁଗନ୍ଧେଇ, ବହୁତ ସୁଗନ୍ଧଯୁକ୍ତ ମାଳା। ଆମେ ଶ୍ରୀମନ୍ତ ରାଧାମନ୍ଦିର ସମୟରେ ଗୋଟେ ଏଇ ଭାଗବତ ସପ୍ତାହ ଗୋଟେ କରୁଥିଲେ ପାଶ୍ଚାତ୍ୟ ଜଗତରେ, ଫରେନ୍ କଣ୍ଟ୍ରିରେ, ସେଠି କହୁଥିଲେ ଆପଣଙ୍କର ଏଠି କୌଣସି ସୁଗନ୍ଧି ମାଳା ନାହିଁ, ଫୁଲ ନାହିଁ, କିନ୍ତୁ ଭାରତବର୍ଷରେ ସବୁ ସୁଗନ୍ଧି ଫୁଲ ରହିଛି। ତେଣୁ ସସ୍ତେଇ ସୁଗନ୍ଧେଇ କୁସୁମେଇ, ବିଭିନ୍ନ ପ୍ରକାର ପୁଷ୍ପ ଦ୍ୱାରା ବିରଚିତା ମାଳା, ମାଳା ଆପଣମାନେ ଯେଉଁ ମାଳା ତିଆରି କରୁଛନ୍ତି ସେଭଳି ଭାବରେ ସେ ମାଳା ତିଆରି କରି ତାଭ୍ୟାଙ୍ଗ ଦଦୌ, କୃଷ୍ଣ ବଳରାମଙ୍କୁ ପ୍ରଦାନ କଲେ, ତାଭ୍ୟାଙ୍ଗ ଦଦୌ। ତେଣୁ ସସ୍ତେଇରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସୌରଭ୍ୟ ସୌରୂପ୍ୟ ସୌକୁମାର୍ଯ୍ୟ ଶୈତ୍ୟେଇ ଇତି ଅତିଶୟ ବଦ୍ଭୀ। ସସ୍ତେଇର ଅର୍ଥ ହେଉଛି ବହୁତ ସୁରଭ, ସୌରଭ ରହିଛି, ସୁରଭ୍ୟ କହିଲେ ସୁଗନ୍ଧି ରହିଛି। ସୌରୂପ୍ୟ, ବହୁତ ସୁନ୍ଦର ରୂପ ଦେଖିବା ପାଇଁ, ଏବଂ ସୌକୁମାର୍ଯ୍ୟ, ବହୁତ କୋମଳ ପୁଷ୍ପ। ସସ୍ତେଇ ଅର୍ଥ ହେଉଛି ଏଇଟା, ଆମେ ଭାବିବା ଶସ୍ତା ଫୁଲ, ସସ୍ତେଇର ଅର୍ଥ ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ସୌରଭ୍ୟ ସୌରୂପ୍ୟ ସୌକୁମାର୍ଯ୍ୟ ଶୈତ୍ୟାଦି ଅତିଶୟ, ଅତି ଶୀତ, କ'ଣ ଶୀତ, ଶୀତଳ ଲାଗିବ, ପୁଷ୍ପ ଧାରଣ କଲେ ଶୀତଳ ଲାଗିବ, ଏଇଭଳି ଭାବରେ ଅତିଶୟ ଦେବୀ ବହୁତ, ଏଇଭଳି ଭାବରେ ସସ୍ତେଇ ଶବ୍ଦର ଅର୍ଥ ହେଉଛି ଏଇଟା। ମାଳା ମିତି ଏକ ବଚେନେନ, ଏଠି କୁହାଗଲା ନା ମାଳା ଯେଉଁ କୁହାଗଲା, ଇତି ଏବେ ରାଜେନ୍ଦ୍ର ସୁଦାମ ପ୍ରତିମାନ ସସ୍ତେଇ ସୁଗନ୍ଧି କୁସୁମୀ ବିରଚିତ ମାଳା, ମାଳା ଏକ ବଚନକୁ ରହିଛି, ଏଇଟା ସ ହେଇଯାଇଛି, ଏଇଟା ଭୁଲ ଲେଖା ହେଇଛି, ଏଇଟା ମା ହେବ, ମାଳା ହେବ। ମାଳା ଗୋଟେ ଏକ ବଚନ କାହିଁ କହିଲେ ନା, ଭ୍ରାତୃଭ୍ୟାଂ ତୁଲ୍ୟତୈବ ଦିୟମାନସ୍ୱ ବି ମାଳାସୁ ମଧ୍ୟ ଏବ ଅଲକ୍ଷିତଂ କୃଷ୍ଣାୟ ସର୍ବଶ୍ରେଷ୍ଠ ଏକଂ ମାଳାଂ ଦଦୌ ଇତ୍ୟର୍ଥ। ତାଙ୍କର ଯେଉଁ ପରିବାର ବର୍ଗମାନେ ଅଛନ୍ତି ସେମାନେ ସମସ୍ତେ ମାଳା ତିଆରି କରୁଛନ୍ତି, ଏଠି ମାଳେଇ ହେବା କଥା, ବହୁବଚନ ହେବା କଥା, ମାଳା କାହିଁକି କହିଲେ ନା, ସମସ୍ତଙ୍କର ଅଲକ୍ଷିତରେ, ସମସ୍ତଙ୍କ ଅଲକ୍ଷିତରେ ଗୋଟେ ସୁନ୍ଦର ସର୍ବଶ୍ରେଷ୍ଠ ଏକ ମାଳା ଦଦୌ, ବହୁତ ସୁନ୍ଦର, ଯେମିତି ଆମର ହରିଚରଣ ପ୍ରଭୁ ଗୋଟେ ସୁନ୍ଦର ମାଳା ତିଆରି କରି ଦେଉଛନ୍ତି ଗୁରୁଦେବଙ୍କୁ, ସେଇଭଳି ଭାବରେ ସିଏ ଗୋଟେ ସୁନ୍ଦର ମାଳା, ସବୁଠୁ ଶ୍ରେଷ୍ଠ ମାଳା ଗୋଟେ ତିଆରି କରି ଭଗବାନ ଦେଇଥିଲେ, ସେଥିପାଇଁ ଏକ ବଚନ କୁହାଗଲା। ନହେଲେ ଅନେକ ଫୁଲମାଳା ଦେଇଛନ୍ତି, ସବୁ ଅନେକ ଫୁଲମାଳା ଦେଇଛନ୍ତି, ଏକ ବଚନ ସେଇଥିପାଇଁ କୁହାଗଲା, ବିଶ୍ୱନାଥ ଠାକୁର ଭାଷାରେ କହୁଛନ୍ତି ସେଇଟା। ତେଣୁ ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି ଅଭିପ୍ରେତ୍ୟ ଇତି, ଅଭିପ୍ରେତ୍ୟ ଶବ୍ଦ ରହିଛି ନା, ଇତି ଅଭିପ୍ରେତ୍ୟ, ଅଭିପ୍ରେତ୍ୟ ଅର୍ଥ ହେଉଛି ଇତି ଲଜ୍ଜାଦିନାଂ ତାଭ୍ୟାଂ ସାକା ସାକ୍ଷାତ ଅନୁକ୍ତମପି ମାଳାକାରସ୍ୟ ସ୍ୱସ୍ୟ ଗୃହାଗମନେନ। ସାକ୍ଷାତ ଅନୁକ୍ତମପି ମାଳାକାରସ୍ୟ ସ୍ୱସ୍ୟ ଗୃହାଗମନେନ, ଆକ୍ଚୁଆଲି ଭଗବାନ ଆସୁଛନ୍ତି ମାନେ ସେମାନେ ଯାଇକି ଭଗବାନଙ୍କୁ ସାକ୍ଷାତ କରିବା କଥା, ଭଗବାନଙ୍କୁ
प्रणाम करने कथा ये सब जय जयकार करने कथा किंतु ये जापार कि भगवान निजे गृह को मात्रा विषयक दृष्टिया इति आदि अभिप्रेरण गांतवा निजक से हीन मन कर जापारे भगवान दर्शन करने भगवान मो गृह को आसिले ये निजक हीन बोली भावुं तेणु हे राजेन्द्र राजेन्द्र शब्द जो व्यवहार करागला अर्थ हो महाराज श्यापी दुर्लभा इति सूचयती जो महाराजा मतलब बहुत फूलमाल परिधान करुथिबे परीक्षित महाराज राजा थिले बहुत माला सब प्रदान आम भगवान भक्त के माला पाचे आउ राजा कथा कौन कह तेणु से कहते राजेन्द्र महाराज श्यापी से महाराज थिले समग्र पृथ्वी राजा थिले किंतु एभली माला से जो तैयारी कले आपण मैं सीटा पाईना दुर्लभ इति सूचयती राजेन्द्र शब्द व्यवहार करागला बस सुखदेव गोस्वामी परीक्षित महाराज को राजेन्द्र संबोधन करते उद्देश्य जद्वा सद्भाग्य विशेषं बोधयन संबोधयती जो सद्भाग्य रही जो मालाकार जो सद्भाग्य भगवान आसी उपस्थित हो गले सेवा ग्रहण करने राजेन्द्र भी शब्द संबोधन कर एठी सनातन गोस्वामी षष्ठी शब्द अर्थ करुछंती अम्लानत्व जोटा म्लान हम ना ये पुष्प प्रदान कले विविध प्रकार आदि विशेषण रचित विभिन्न प्रकार सुंदर अलग अलग फूल जहाँ कह जाए वैजयंती माला पांचटी रंगर फूल को वैजयंती माला कह जाए यह भाव सुंदर सुंदर फूलमा सब प्रदान कले तेणु पचास श्लोक कहते ताभीषोत प्रीत कृष्ण रामौ सहानुभौ प्रणताय प्रपन्नाय ददतो बरदो बरान भगवान ताभी कहले माला भी सहानुभौ सहानुभौ कहले सहानुचरी सांग बालक मैंने आसी तेणु यही सांग बालक मध्य माला प्रदान कले स्वरंकृत सुशोभित प्रीत ये भगवान कृष्ण बलराम सांग बालक मान सब माला प्रदान कलापर भगवान प्रीत हो गले विशेष भाव यही दुईज कथा कह कृष्ण और बलराम दुई दुई वचन कह प्रीत प्रीत कह दुई वचन तेणु प्रीत बरदौ बरदौ दुईज कृष्ण बलराम दुईज जाक बर प्रदान करदौ बांचित प्रदौ कृष्ण राम प्रणताय तेणु से कृष्ण एवं राम बलराम को प्रणाम करी तथा तो प्रपन्नाय शरणागताय सुदामने तेणु से ही भाव सुदामा जे शरण जा भगवान बरान ददातु बरदान विलासं चक्रतु भगवान चाहिए बर्तमान बरदान करे आम ये कह के टाँह है तुम कहीकिन भगवान कितना बरदान करे बरदान कर कौन चिंता करेंगे कौन बर मागे तेनाली भगवान जो बर प्रदान करेंगे अपूर्व बर प्रदान करे तेणु एकावन श्लोक कहते आपण मानी विशेष भाव ये हूँ स्पेशल क्लास मालाकार मान क्लास मालाकार मान ये अच्छा आउ कहीं ना अब से पुजारी महाशय मध्य अच्छा सी मत माला भगवान प्रदान करते गोटे दृष्टि मालाकार सब मालाकार स्पेशल यहाँ क्लास मालाकार भगवान किभली मालाकार को सब ये करगवान चाहिए बर प्रदान करने एक मन सब कि मालाकार दुईज जाक रही आबसेंट रही आमर मिश्रमा कुंती माँ दुईज जाक रही मालाकार क्लास स्पेशल क्लास अटेंड कर पारे ना अवश्य ये अटेंड नक आम रही जो चाहिए भी देखिपार पचास वर्ष पर देखिपार कि फेसबुक रहा रघुनंदन धाम फेसबुक सारा होल वर्ल्ड भी देखिपारे जिते वर्ल्ड होल वर्ल्ड में जिते मालाकार अच्छे समय देखिपारे आम कानाडा माताजी देखुं दुईटा को ସେଇ ମାଲାକା ୱାର୍ଲଡ଼ରେ ଯେତେ ମାଲାକାର ହେବେ ସବୁ ମାଲାକାରଙ୍କ ଜୟ ହଉ, ମାଲାକାର କାସ୍ ସ୍ପେଶାଲ। ତେଣୁ ଏକାବନ ଶ୍ଳୋକରେ କହୁଛନ୍ତି, ସୋପି ବବ୍ରେ ଅଚଳାଂ ଭକ୍ତିମ୍ ତସ୍ମିନ୍ ନେବାଖିଳାତ୍ମନି ତଦ୍ ଭକ୍ତେଷୁ ଚ ସୌହୃଦଂ ଭୂତେଷୁ ଚ ଦୟାପରାମ। ଭଗବାନ ତାଙ୍କୁ ବର ପ୍ରଦାନ କରିବେ, କିପରି ବର ଦଳୁଛନ୍ତି। ସୋ କହିଲେ ସହ କହିଲେ ସେ ସୁଦାମାଙ୍କୁ ଅଖିଳାତ୍ମନି ଭଗବାନ ପ୍ରଦାନ କଲେ। କ'ଣ ଦେଲେ? ନିଖିଳ ବିଶ୍ୱସ୍ୱରୂପେ ତସ୍ମିନ୍ ଶ୍ରୀକୃଷ୍ଣେ ଏବ ଅଚଳାଂ ଧ୍ରୁବାଂ ଭକ୍ତିଂ। ଭଗବାନ ତାଙ୍କୁ କହିଲେ, ତୁମେ କିଛି ବର ଚାହ, ନିଅ ଆମଠାରୁ, କ'ଣ ତୁମେ ବର ଚାହୁଁଛ? ତେଣୁ ଏ କଥା ସେମାନେ ମାଗିଲେ। ସୁଦାମ କହିଲେ, ପ୍ରଭୁ ସୁଦାମା ଅଖିଳାତ୍ମନି କହିଲେ ଭଗବାନ, ଯେ କି ଅଖିଳର ଆତ୍ମା, ତସ୍ମିନ୍ ସେଇ ଶ୍ରୀକୃଷ୍ଣଙ୍କର ଏବ ଅଚଳାଂ କହିଲେ ଧ୍ରୁବାଂ ଭକ୍ତିଂ ମାଗି ପ୍ରାର୍ଥନା କଲେ, ପ୍ରଭୁ ଆପଣଙ୍କ ପାଖରେ ମୋର ଅଚଳା ଭକ୍ତି ରହୁ। ଅଚଳା ଭକ୍ତି କହିଲେ ଧ୍ରୁବାଂ, ଯେଉଁଟା ସବୁବେଳ ପାଇଁ ରହିବ, ନିଶ୍ଚିନ୍ତ ଭାବେ ରହିବ ଧ୍ରୁବ। ତଦ୍ ଭକ୍ତେଷୁ ଖାଲି ଭଗବାନ ପ୍ରତି ଭକ୍ତି ମାଗିଲେ ନାହିଁ, ତଦ୍ ଭକ୍ତେଷୁ କହିଲେ କୃଷ୍ଣ ଜନ, କୃଷ୍ଣ ଜନଙ୍କ ପାଇଁ ମଧ୍ୟ ଭକ୍ତି। ସହୃଦଂ ପ୍ରୀତିଂ ତଥା ଭୂତେଷୁ ସର୍ବେଷୁ ପ୍ରାଣୀଷୁ, ସର୍ବଜୀବ ପାଇଁ ସମସ୍ତ ଜୀବ ପ୍ରତି ତାଙ୍କର କ'ଣ ରହୁ ନା ସହୃଦଂ ବା ପ୍ରୀତି ରହୁ, ସବୁ ଜୀବଙ୍କ ପ୍ରତି ପ୍ରୀତି ରହୁ। ଏବଂ ଚ ପରାଂ କହିଲେ ପ୍ରକୃଷ୍ଟାଂ ଦୟାଂ କାରୁଣ୍ୟମ୍ ଅଭିବବ୍ରେ, ସମସ୍ତଙ୍କ ପ୍ରତି କରୁଣା, ଜୀବମାନଙ୍କ ପ୍ରତି କରୁଣା ପ୍ରାର୍ଥନା କରୁଛନ୍ତି। ତିନୋଟି କଥା କହିଲେ, ଗୋଟେ ହେଲା କ'ଣ, ସୋପି ଅବ୍ରେ ଅଚଳାଂ ଭକ୍ତିଂ ତସ୍ମିନ୍ ଏବ ଅଖିଳାତ୍ମନି ଭଗବାନ ପ୍ରତି ଭକ୍ତି, ତଦ୍ ଭକ୍ତେଷୁ ଚ ସୌହାର୍ଦ୍ଦ୍ୟଂ, ତାଙ୍କର ଭକ୍ତଙ୍କ ପ୍ରତି ଆମର ସୌହାର୍ଦ୍ଦ୍ୟ ରହୁ ବା ମୈତ୍ରୀ ରହୁ। ଏବଂ ଭୂତେଷୁ ଚ ଦୟାପରାମ, ସବୁ ଜୀବମାନଙ୍କ ପ୍ରତି ଆମର ମୋର ଦୟା ରହୁ, ଭୂତେଷୁ ଚ ଦୟାପରାମ। ଏଇଭଳି ଭାବରେ ସେ ପ୍ରାର୍ଥନା କଲେ ଭଗବାନଙ୍କୁ। ଭଗବାନ କହିଲେ, ତୁମେ କିଛି ବର ମୋଠାରୁ ଗ୍ରହଣ କର। ତେଣୁ ସେ କହିଲେଣି, ପ୍ରଭୁ ଏତିକି ଦିଅନ୍ତୁ, ସ୍ୱର୍ଣ୍ଣମୁଦ୍ରା ଦିଅନ୍ତୁ, ଗୋଟେ ସ୍ୱର୍ଣ୍ଣମୁଦ୍ରା ଦିଅନ୍ତୁ। ସେ କହିଲେ ଏଇଭଳି ଭାବେ, ପ୍ରଭୁ ମୋର ଆପଣଙ୍କ ପାଦପଦ୍ମରେ ଅଚଳା ଭକ୍ତି ରହୁ, ଆପଣଙ୍କ ଭକ୍ତଜନଙ୍କ ପ୍ରତି ମୋର ସଖ୍ୟ ଭାବ ରହୁ, ସୌଦ ରହୁ, ଏବଂ ସମସ୍ତ ଜୀବମାନଙ୍କ ପ୍ରତି ମୋର ଦୟା ରହୁ, ଭୂତେଷୁ ଦୟା। ଏଇଭଳି ଭାବେ ପ୍ରାର୍ଥନା କଲେ ଭଗବାନଙ୍କ ପାଖରେ। ତେଣୁ ଏକାବନ, ଏଇଟା ହେଉଛି ଏକାବନ ଶ୍ଳୋକ ନାଇଁ କି? 50 ଶ୍ଳୋକ ମୁଁ କହିଲି ତ। ତାହେଲେ ଏଠି ହରିଶୂରୀ ଗୋଟେ କଥା କହିଛନ୍ତି ଯେ, ଏ 50 ନମ୍ବର ଶ୍ଳୋକରେ ସେଇଟା କହିଛନ୍ତି, ଗାରସ୍ଥ୍ୟ ମମ ଧନ୍ୟ ମଦମ ଫଳିତା ସତ୍ ବ୍ରାହ୍ମଣ ବ୍ରାହ୍ମଣୋକ୍ତା ଶିଶ ପିତ୍ରା ସେବନମପି ଅଦମ୍ବ ବିହିତଂ ନିନୀତ ଉଦ୍ୟତ ଫଳମ୍। ଆଜି ମୋର ଗୃହସ୍ଥ ଜୀବନ ସଫଳ ହୋଇଗଲା, ବ୍ରାହ୍ମଣମାନଙ୍କର ଆଶିଷ ମୁଁ ଆଜି ପ୍ରାପ୍ତ ହୋଇଗଲି, ପିତୃଲୋକର ଯେଉଁ ସେବା କରିବାର ଫଳ ମୁଁ ପ୍ରାପ୍ତ ହୋଇଗଲି, ଆଜି ଆପଣଙ୍କୁ ଯେଉଁ ପ୍ରାପ୍ତ ହୋଇଗଲି, ଏଇସବୁ ମୁଁ ପ୍ରାପ୍ତ ହେଲି। ଏ ଯେଉଁ ସ୍ତୁତି କରୁଥିଲେ, ତାଙ୍କ ମନରେ ମଧ୍ୟ ଏହିସବୁ ଭାବ ଥିଲା। ମନ୍ୟେ ଚାର୍ଯ୍ୟ କୁଳାଦିମମ୍ ଗତମଳଂ ସ୍ୱଂ ଚାପି ପୁଣ୍ୟାସ୍ପଦମ୍ ଯତ୍ ଶ୍ରୀ ସା ଅହମ୍ ଅନୁଗ୍ରହୋ ଉତ୍ସୁକ ଧିଆ ସମ୍ଭାବିତ ଶ୍ରୀମତା। ଆଜି ମୁଁ ଭାବୁଛି ଆପଣ ଯେଉଁ ମୋର ସମସ୍ତ ପ୍ରକାର ଯେଉଁ ମନରେ ଅପବିତ୍ରତା ଥିଲା ସବୁ ଦୂର ହୋଇଗଲା, ଆପଣ ପୁଣ୍ୟାସ୍ପଦ ଆପଣଙ୍କୁ ମୁଁ ପ୍ରାପ୍ତ ହୋଇଗଲି। ଶ୍ରୀର ଈଶ ଲକ୍ଷ୍ମୀଦେବୀଙ୍କର ପ୍ରଭୁ ସିଏ ଭଗବାନ ମୋତେ ଯେଉଁ ଅନୁଗ୍ରହ କରୁଛନ୍ତି, ଉତ୍ସକ ଧିଆ ସମ୍ଭାବିତ ଶ୍ରୀମତା, ଆଜି ମୋତେ ଆପଣ କୃପା ଆମ ପ୍ରତି କୃପା କରିଛନ୍ତି ପ୍ରଭୁ ଆପଣ। ତେଣୁ ସ୍ତ୍ରୀ ଚେତ୍ ସ ନ ମନୋରମା ଯଦି ଯଦି ଆମର ଗୃହମାନଙ୍କରେ ଗୃହରେ ସବୁ ପ୍ରକାର ଅସୁବିଧା ରହିଛି, ସ୍ତ୍ରୀ କୌଣସି କାରଣରୁ ମନୋରମା ହେଲା ନାହିଁ, ଆମର ମନ ଅନୁସାରେ କାର୍ଯ୍ୟ କଲେ ନାହିଁ, ତଥା ପୁତ୍ର ନଚେତ୍ ଆନୁଗହ, ପୁଅ ମଧ୍ୟ ଯେଉଁ ଅଛନ୍ତି, ପିଲାମାନେ ଅଛନ୍ତି, ସେମାନେ ମଧ୍ୟ ଆମର ଅନୁସାରେ କାର୍ଯ୍ୟ କଲେ ନାହିଁ, ଅନୁଗ ହେଲେ ନାହିଁ, ତାଦୃକ୍ ଚେତ୍ ଦ୍ୱିତୀୟ ଧନଂ ନ ଯଦି, ଏବଂ ତା ସତ୍ତ୍ୱେ ପୁଣି ଧନ ମଧ୍ୟ ଯଦି ନଥିଲେ ମଧ୍ୟ, ତତ୍ ଚିନ୍ତନ ବ୍ୟାପୃତି, ଆପଣଙ୍କ ଚିନ୍ତା କରିଦେଲେ ସେସବୁ ଦୁଃଖ ଦୂର ହୋଇଯିବ। ଇଥଂ କ୍ଲେଶମୟେ ବିବେଚନ ଧିଆଂ ଦୃଷ୍ଟଂ ଗୃହସ୍ଥାଶ୍ରମେ କୋରଜ୍ୟେନ୍ ଅନୁବନେଦପି ନ ଚେତ୍ ସାଧୁଅଙ୍ଗ୍ରି ପଦ୍ମାଗମ। ତେଣୁ ଏହିଭଳି ଭାବରେ କ୍ଲେଶମୟ ଗୃହରେ, କ୍ଲେଶମୟ ଜୀବନ ଗୃହରେ ରହିକରି ଗୃହ କୋରଜ୍ୟେନ୍ କିଏ ଆନନ୍ଦ ପ୍ରାପ୍ତ ହେବ, ଯଦି ଅନୁବନେଦପି ନ ଚେତ୍ ସାଧୁ ଅଙ୍ଗ୍ରି ପଦ୍ମା ଆଗମ। ସାଧୁଙ୍କର ପାଦପଦ୍ମର ଯଦି ଶରଣ ନ ନେବେ ବା ତାଙ୍କର ବର୍ଣ୍ଣନା ନ କଲେ, ସାଧୁଙ୍କର ଯେଉଁ କୀର୍ତ୍ତି ଗାନ ନ କଲେ, ତାହେଲେ ଏ ଗୃହରେ ଯେଉଁ ରହୁଛନ୍ତି, ଗୃହଟାରେ ସେଭଳି ଭାବରେ କଷ୍ଟରେ ସେମାନେ ରହିବେ। ଆଜି ଆପଣ ଯେଉଁ ଆସିଗଲେ ଆମର ଗୃହକୁ, ଆମ ଗୃହକୁ ଧନ୍ୟ କରିଦେଲେ, ଏଇଭଳି ଭାବରେ ସ୍ତୁତିରେ ସବୁ କହିଛନ୍ତି। ତେଣୁ ଅନ୍ତିମ ଶ୍ଳୋକରେ ସେ ପ୍ରାର୍ଥନା କଲେ କ'ଣ ନା, ତିନୋଟି ପ୍ରାର୍ଥନା କଲେ, ଗୋଟେ ହେଲା ଅଚଳଂ ଭକ୍ତିଂ ତସ୍ମିନ୍ ଏବ ଅଖିଳାତ୍ମନି, ଗୋଟିଏ, ଦୁଇରେ ହେଲା ତତ୍ ଭକ୍ତେଷୁ ସ ସୌହୃଦଂ, ତିନିରେ ହେଲା ଭୂତେଷୁ ସ ଦୟା ପରାମ ବା ଶ୍ରେଷ୍ଠ ଦୟା ବା ଅପ୍ରାକୃତ ଯାହା ବି ହେଉ, ଏତିକି ତିନୋଟି ପ୍ରାର୍ଥନା କଲେ। ଭଗବାନ କ'ଣ କହିବେ ବର୍ତ୍ତମାନ, ମାଳା ଭଗବାନଙ୍କ ବର ପ୍ରଦାନ ଶୁଣିବା ଆମେ, ଇଏ ପ୍ରାର୍ଥନା କଲେ ଏତିକି। ଆମେ ଯେଉଁ କହୁଛେ ତୁମର କେତେ ପଇସା ହେଲା, ନା ମୋର ଏତିକି ହେଲା, ତେଣୁ ପ୍ରଭୁ ମୋର ଏତିକି ଦରକାର, ଏଇ ତିନୋଟି ବରାବର ଦରକାର। ତେଣୁ ଭଗବାନ କ'ଣ କହିଲେ, ଭଗବାନ କହୁଛନ୍ତି 52 ଶ୍ଳୋକରେ କହୁଛନ୍ତି ଅନ୍ତିମ ଶ୍ଳୋକ, ଇତି ତସ୍ମୈ ବରଂ ଦତ୍ତ୍ୱା, ଇଏ ପ୍ରାର୍ଥନା କରିନାହାନ୍ତି, ସେ ମନରେ ଚାହୁଁଥିଲେ, ସେଥିପାଇଁ ଭଗବାନ କହିଲେ ତଥାସ୍ତୁ, ସବୁ ଦେଇଦେଲେ ତାଙ୍କର ଇଚ୍ଛା ଅନୁସାରେ। ଇତି ତସ୍ମୈ ବରଂ ଦତ୍ତ୍ୱା, ତାଙ୍କୁ ଏଇଭଳି ଭାବରେ ବର ପ୍ରଦାନ, ଇତି ତସ୍ମୈ ବରଂ ଦତ୍ତ୍ୱା ଶ୍ରିୟଂ ଚାନ୍ୱୟ ବର୍ଦ୍ଧିନିମ୍ ବଳମାୟୁ ଯଶ କାନ୍ତି ନିର୍ଜଗାମ ସହାଗ୍ରଜ। ଏ ଯେଉଁ ଅନ୍ତିମ ଶ୍ଳୋକ, ଏଠି କୁହାଯାଉଛି ଯେ ଇତି ତସ୍ମୈ କହିଲେ ସହାଗ୍ରଜ, କହିଲେ ଅଗ୍ରଜେନ ରାମେଣ ସହ ଶ୍ରୀକୃଷ୍ଣ, ତସ୍ମୈ କହିଲେ ସୁଦାମ୍ନେ, ଇତି ପ୍ରାର୍ଥନା ରୂପାନ ବରଂ ତଥା ଅନ୍ୱୟବର୍ଦ୍ଧିନୀ, ସେ ଯାହା ପ୍ରାର୍ଥନା କରିଥିଲେ ସେ ବରକୁ ପ୍ରଦାନ କଲେ, ତା ସହିତ ଏକ୍ସଟ୍ରା ବୋନସ୍ ଦେଲେ, ବୋନସ୍ ଦିଆଗଲା, କ'ଣ ନା ଅନ୍ୱୟବର୍ଦ୍ଧିନୀ ଶ୍ରିୟଂ, ସମ୍ପଦ ଦେଲେ, କିଭଳି ସମ୍ପଦ ଦେଲେ ନା ଅନ୍ୱୟବର୍ଦ୍ଧିନୀ, ଅନ୍ୱୟବର୍ଦ୍ଧିନୀ, ଅନ୍ୱୟବର୍ଦ୍ଧିନୀ ମତ ହେଉଛି ବଂଶେ ବୃଦ୍ଧିମତି, ଆପଣ ତ ପାଇଲେ ଔଷଧ ପାଇଲେ, ଆପଣ ଚାଲିଗଲା ପରେ ଆପଣ ପିଲା ଔଷଧ ପାଇଲେ, ଆପଣ ପିଲା ଚାଲିଗଲା ପରେ ତାଙ୍କର ପିଲା ପାଇଲେ, ତାଙ୍କର ପିଲା ପରେ ତାଙ୍କର ପିଲା ପାଇଲେ, ଅନ୍ୱୟବର୍ଦ୍ଧିନୀ ଖାଲି ପାଇଲେ ତା ନୁହଁ, ଅଧିକା ପାଇଲେ, ଅଧିକାରୁ ଅଧିକାରୁ ଅଧିକା ହେଇକା ଯାଉଛି, ଏଭଳି ବର ପ୍ରଦାନ କରିଛନ୍ତି ଭଗବାନ। ଅନ୍ୱୟବର୍ଦ୍ଧିନୀ ଶ୍ରିୟଂ, ଏଭଳି ସମ୍ପଦ ପ୍ରଦାନ କଲେ ଭଗବାନ। ଏବଂ ଚ କହିଲେ ତଥା ବଳଂ, ଖାଲି ଐଶ୍ୱର୍ଯ୍ୟ ଯଦି ଦେଲେ ତା ନୁହଁ, ପୁଣି କ'ଣ ଦେଲେ ନା ବଳଂ ଦେଲେ, ବଳ ପ୍ରଦାନ କଲେ, ଆୟୁଷ ଦେଲେ, ଯଶ ପ୍ରଦାନ କଲେ, କାନ୍ତି ତାଙ୍କୁ ସୌନ୍ଦର୍ଯ୍ୟ ପ୍ରଦାନ କଲେ, ଦତ୍ତ୍ୱା ନିର୍ଜଗାମ, ଏଇଭଳି ଭାବରେ ଆୟୁ ବଳ, ଆୟୁ ଯଶ କାନ୍ତି ଏସବୁ ପ୍ରଦାନ କରି ଭଗବାନ ଗଲେ। ଅନ୍ୱୟବର୍ଦ୍ଧିନୀ ଶ୍ରୀ ଶ୍ରିୟଂ, ଯେଉଁଟା ସମ୍ପଦ ବଢ଼ି ବଢ଼ିକା ଯିବ ତାହେଲେ କ'ଣ ମୂଲ୍ୟ ହେବ, କ'ଣ ସେ କେତେ ପ୍ରାପ୍ତ ହୋଇପାରିଥାନ୍ତା, ବିକି ବିକି କେତେ ଟଙ୍କା ପାଇଥାନ୍ତା ସେ ଜୀବନରେ, କଂସର ସେବା କରୁଥିଲା, କିଛି ଭଗବାନଙ୍କୁ ମଧ୍ୟ ପୂଜା ହେଉଥିବ ମଥୁରାରେ, ଭଗବାନଙ୍କୁ ପୂଜା ହେଉଥିବ କି ନାହିଁ ଡାଉଟଫୁଲ, କାହିଁକିନା ମଥୁରାରେ କଂସ ଭଳି ଅସୁର ରହିଛି, ସେ ଭଗବାନଙ୍କ ପୂଜା କରିବ ନାହିଁ, ବନ୍ଦ କରିଦେଲେ, ଯେମିତି ହିରଣ୍ୟକଶିପୁ ବନ୍ଦ କରିଥିଲେ, କଂସ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ମୂର୍ତ୍ତି ଦୁର୍ଗାଙ୍କର ପୂଜା ହେଉଥିବ, କଂସଙ୍କର ଇଷ୍ଟ ଦେବୀ ହେଉଛନ୍ତି ଦୁର୍ଗା ଦେବୀ। ସେଇ ଦୁର୍ଗାଙ୍କର ପୂଜା ସେ କରୁଥିଲା, ଭଗବାନ ପୂଜା କରୁନଥିଲା। ତେଣୁ ମଥୁରା ଜାଗାରେ ଯଦି ବା ପୂଜା ହେଉଥିବ, କିଏ ଲୁଚେଇ ଛପେଇକି ପୂଜା କରୁଥିବେ, ତେଣୁ ଗୋଟିଏ ଦୁଇଟା ମାଳା ଯଦି ନେଉଥିବେ ନେଉଥିବେ, କିନ୍ତୁ ବିଶେଷ ଭାବରେ ଏଇ ଦେବୀଙ୍କର ପୂଜା ହେଉଥିବ ବା କଂସର ସବୁ ସେ ମାଳା ସବୁ ଦେଉଥିବ, କେତେ ଟଙ୍କା ସେ ପାଇକି ରହୁଥିଲା ଚଳୁଥିଲା। କିନ୍ତୁ ଆଜି ଦେଖନ୍ତୁ ଭଗବାନ ମାଳା ପ୍ରଦାନ କରିଦେଲା, ଯେଉଁ ଧନ ପାଇଲା, ଯେଉଁ ଧନ ବଢ଼ି ବଢ଼ିକା ଯିବ ଚାଲିବ, ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଥିବ, ତାଙ୍କ ବଂଶରେ ଯିଏ ଆସିଥିବ ସିଏ ମଧ୍ୟ ବିରାଟ ବଡ଼ ଧନୀ ହୋଇଥିବ। ବର୍ତ୍ତମାନ 5000 ବର୍ଷ ହୋଇଗଲାଣି, 50 ବର୍ଷ ଚାଲିଗଲେ, 50 ବର୍ଷ ହୋଇଯିବ ସାରିବେଣି। ତେଣୁ ତାଙ୍କର ଗୁଣ ବଢ଼ି ବଢ଼ିକା ଯାଉଛି ଧନ, ତାଙ୍କ ପୂର୍ବ ପୁରୁଷଙ୍କର ଯେତିକି ଧନ ଥିଲା ତାଠାରୁ ଅଧିକ ଧନ ସେ ପ୍ରାପ୍ତ ହେଲେ, ଅନ୍ୟ ବର୍ଦ୍ଧିନି, ଆହୁରି ଧନ ବଢ଼ି ବଢ଼ିକା ଯାଉଛି, ସେ କମୁ ନାହିଁ ଧନ, ଏଭଳି ଧନ ଭଗବାନ ପ୍ରଦାନ କରିଛନ୍ତି। ଏବଂ ବଳ ଆୟୁଷ ଯଶ କାନ୍ତି ଏଇଟାକୁ ମଧ୍ୟ ସେ ପ୍ରାପ୍ତ ହେଲେ କଳାକାର ସୁଦାମା। ତେଣୁ ଏ ଶ୍ଳୋକରେ ଆମର ସିଦ୍ଧର୍ଶନୀ କହୁଛନ୍ତି ଯେ ଅନ୍ୱୟବର୍ଦ୍ଧିନୀ ବଂଶେ ବୃଦ୍ଧିମତି ମିତ୍ୟର୍ଥ, ପରପର ବଂଶରେ ସେ ବଢ଼ି ବଢ଼ିକା ଯାଉଥିବ। ଅପ୍ରାର୍ଥିତ ଶ୍ରୀ ପ୍ରଭୃତିଙ୍କ ଦତ୍ତ୍ୱା ତତ୍ତ୍ୱ ନିର୍ଜଗାନ୍ତ, ଭଗବାନଙ୍କୁ ସେ ପ୍ରାର୍ଥନା କରିନଥିଲେ ଏସବୁ କଥା। ସେ ପ୍ରାର୍ଥନା କରିଥିଲେ ପ୍ରଭୁ ଆପଣଙ୍କ ପ୍ରତି ମୋର, ଆପଣ ହେଉଛନ୍ତି ଅଖିଳାତ୍ମନି, ଆପଣଙ୍କ ପ୍ରତି ମୋର ଭକ୍ତିର ଅଚଳା ଭକ୍ତି ରହୁ, ଆପଣଙ୍କର ଭକ୍ତମାନଙ୍କ ପ୍ରତି ମୋର ସୌହୃଦ ରହୁ, ମୈତ୍ରୀ ରହୁ, ଏବଂ ସମସ୍ତ ଜୀବ ପ୍ରତି ମୁଁ ଦୟା କରେ, ଏଇଟା ପ୍ରାର୍ଥନା କରିଥିଲେ। ଆଉ କିଛି ପ୍ରାର୍ଥନା କରିଥିଲେ ଭଗବାନ ଅପ୍ରାର୍ଥିତ, ଆଉ କିଛି ପ୍ରାର୍ଥନା ନ କରିଥିଲେ ମଧ୍ୟ ସେ ଏକ୍ସଟ୍ରା ଦେଲେ, ବୋନସ୍ ପ୍ରଦାନ କଲେ, କ'ଣ ନା ଶ୍ରୀ ପ୍ରଭୃତିଙ୍କ ଦତ୍ତ୍ୱା, ଏ ଐଶ୍ୱର୍ଯ୍ୟ ଇତ୍ୟାଦି ପ୍ରଦାନ କଲେ। ଆଚ୍ଛା, ଏଠି ସୈରଂ ଚରଣ ମଧୁପୁରେ ରଜକଂ ନିକୃତ୍ୟ କୃଷ୍ଣଂ ପ୍ରଦାୟ ଚ ବରନାଥ ବାୟକାୟ ମାଲାକୃତ ସମନୁକମ୍ପ୍ୟ ଚକାର କୁବ୍ଜା ମୃଜି ଧନୁଚ ସହସା ନୟନ ବବଞ୍ଜ। ଏ ଗୋଟେ ଗୋଟେ ଲାଷ୍ଟ ଇଏରେ ଏଇ ଲାଷ୍ଟ ଶ୍ଳୋକରେ ସିଦ୍ଧସ୍ୱାମୀ ତାଙ୍କୁ ଏଇଭଳି ଭାବରେ ଗୋଟେ ତାଙ୍କର ଭାବାର୍ଥ ଦେଇଛନ୍ତି ସିଦ୍ଧସ୍ୱାମୀ, ଗୋଟେ କାବ୍ୟ ଆକାରରେ ସେ କଥାଟି କହିଛନ୍ତି। ସେ କହିଲେ 41 ଅଧ୍ୟାୟର ଏଇଟା ହେଉଛି ଅନ୍ତିମ ଶ୍ଳୋକ ନାହିଁକି, ସେ କହିଲେ କ'ଣ କହିଲେ ନା ସୈରଂ ବାଉନ ନମ୍ବର ଶ୍ଳୋକ ନାହିଁକି, ହଁ 52 ନମ୍ବର ଶ୍ଳୋକ କହୁଛନ୍ତି ଯେ ସୈରଂ, ତାର ଅର୍ଥ ହେଉଛି କ'ଣ ନା ସୈରଂ ଚରଣ ମଧୁପୁରେ, ଭଗବାନ ମଧୁପୁରୀ ମଥୁରାକୁ ଆମେ ସେଦିନ କହୁଥିଲେ ମଧୁ ରହିଛି ମଥୁରାରେ, ମଧୁ ରହିଛି ଭଗବାନଙ୍କ ଧାମ ଇଏ, ତେଣୁ ସେଇ ମଧୁପୁରୀରେ ଚରଣ ଭଗବାନ ବର୍ତ୍ତମାନ ଚାଲିଲେ, ଆମେ ଯେଉଁ ପ୍ରାର୍ଥନା କଲେ କଳା କଳବର କହ୍ନାଇ ଭଗବାନ ଚାଲୁ ମଥୁରାପୁରରେ ଚାଲୁଛନ୍ତି। ସୈରଂ ଚରଣ ମଧୁପୁରେ, କଂସ ସବୁ ପ୍ରକାର ବ୍ୟବସ୍ଥା କରିଛି ତାଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ତଥାପି ଭଗବାନଙ୍କର କୌଣସି ନିର୍ଭୟରେ ଚାଲିଛନ୍ତି, ଭଗବାନ କ'ଣ ଭୟ ରହିଛି। ରଜକଂ ନିକୃତ୍ୟ, ଏଇ ଶ୍ରୀ ଅଧ୍ୟାୟର କଥାଟାକୁ ଗୋଟିଏ ଶ୍ଳୋକରେ ସେ କହିଦେଲେ ସିଦ୍ଧସ୍ୱାମୀ, ରଜକଂ ନିକୃତ୍ୟ, ଗୋଟିଏ ଚାପୁଡ଼ା ମାରିଲେ ତା'ର ଶିର ଚାଲିଗଲା, କନ୍ଦୁର ଚାଲିଗଲା। କୃଷ୍ଣଂ ପ୍ରଦାୟ ଚ ବରାନ୍ ଅଥ ବାୟକାୟ, ବାୟକକୁ ବର ପ୍ରଦାନ କଲେ, ତାଙ୍କୁ ମଧ୍ୟ ସେଇଭଳି ଭାବେ ବହୁତ ବର ପ୍ରଦାନ କରିଛନ୍ତି। ଏବଂ ମାଳାକୃତଂ ସମନୁକମ୍ପ୍ୟ, ମାଳାକାରକୁ ଆହୁରି ଅନୁକମ୍ପା କରି ଚକାର କୁବ୍ଜା ମୃଜି, ଆ ପରେ ସେଟା ଆସିବ, ଚକାର କୁବ୍ଜା ମୃଜି ଧନୁଚ ସହସା ନମୟନ ବବଞ୍ଜ, ଆ ପରେ ସେଟା ଆସିବ, 41 ଅଧ୍ୟାୟ ନାହିଁ, ଆ ପରେ ଭଗବାନ କ'ଣ କରିବେ ନା କୁବ୍ଜାମ ମୃଜିଂ, କୁବ୍ଜା ଯେଉଁ ତ୍ରିବକ୍ର ହୋଇଥିବେ ତାକୁ ଅବକ୍ର କରିଦେବେ, ଭଗବାନ ତ୍ରିବକ୍ରକୁ ଅବକ୍ର କରିଦେବେ, କିନ୍ତୁ ନିଜେ ବକ୍ର ହୋଇକି ରହିବେ, ତ୍ରିବକ୍ର ହୋଇ ରହିବେ, வேணும் கணம் திருமங்கல் அடித்தம் திருமங்கல் அடித்தம் கோவிந்தம் ஆதி புருஷம் தம பகவான் திவக்கிற ஜோ ரோக ரயிச்சு சேட்டா ரயிகலா சேட்டா ஹலா இப்பாருனா கிந்து பகவான் அண்ணன் சமஸ்தங்க திவக்கிறப்ப ஹல கடுதே ஜெய்பொழி பாவரே திவக்கிறாக்கு ஹல கரியா பர அத்தியாயம் ஆசிவோ சுணிவா ஆமே தேணு ருஜி தனுஞ்ச சசா நமயன் பவஞ்ச சிவதனுக்கு ஆப்பரே வர்ணனா கராஜிவ சிவதனுக்கு ஆப்பர அத்தியாயம் வர்ணனா கரா சிவதனுக்கு சிவதனு பிராப்த ஆயிட்டு கம்ச சிவஜி கைத்திலே ஏட்டாக்கு சுரக்ஷா தவ ஏட்டு ஜதி ஏ ஜதி தம் தனுக்கு ভাঙ্গিদেব তাহলে তোমার মৃত্যুবরণ করিব নড় তোমার মৃত্যুবরণ করিব না এইভাবে ভাবে শিবজীকর সে ভক্ত থিলে মা দুর্গাঙ্কর ভক্ত থিলে কিন্তু ভগবান ভক্ত নথিলে ভগবান হত্যা করিয়া পই চাউথিলে তেনু ভগবান সে সে যো ধনুকু যো সর লাগিয়া পই যত চাইবে ধনুকু অর্গিসে সেতবেলে সে ধনুটি ভাঙ্গি যিব ତେଣୁ ଏଇଭଳି ଭାବରେ ଭଗବାନ ସମସ୍ତଙ୍କ ରୋଗ ଭଲ କରୁଛନ୍ତି କିନ୍ତୁ ଭଗବାନଙ୍କୁ ସେ ରୋଗଟା ଭଲ ହେଇପାରୁନାହିଁ କିନ୍ତୁ ବୈଦ୍ୟ ଯଦି କିଏ ଥିବେ ଟିକେ ଦେଖି ଭଗବାନ ତ୍ରିବକ୍ର ରୋଗଟା ରହିଛି ଭଲ ହେଇପାରୁନାହିଁ ବୈଷ୍ଣବ ଦର୍ଶନରେ ସନାତନ ଗୋସ୍ୱାମୀ ବିଷ୍ଣୁ ପୁରାଣରୁ ଗୋଟେ ଉଦ୍ଧାର କରି କଥା କହିଛନ୍ତି କୁହାଯାଇଛି ଏଇଟା ଯାବତ୍ ସୂର୍ଯ୍ୟ ଭବିଷ୍ୟତି ଆମେ ଯେଉଁ କହିଲେନି ମୁଁ କହିଲିନି ପାଞ୍ଚ ହଜାର ବର୍ଷ ହେଇଗଲା ଆପଣ ମାନେ ଭାବୁଥିବେ ସତେ ଏତେ ଦିନ କରିଦିନ କ'ଣ ଚାଲିବ ଏଇଠି ଦେଖନ୍ତୁ ବିଷ୍ଣୁ ପୁରାଣରୁ ଉଦ୍ଧାର କରିକି ସନାତନ ଗୋସ୍ୱାମୀ କହୁଛନ୍ତି ଯେଉଁ କହିଲେ କ'ଣ ଅନ୍ୟ ବର୍ଦ୍ଧିନୀ ଶ୍ରିୟାଂଚ ଅନ୍ୟ ବର୍ଦ୍ଧିନୀ ବଢ଼ି ବଢ଼ିକା ଯିବ କେତେ ଦିନ ପର୍ଯ୍ୟନ୍ତ ବଢ଼ିବ କେତେ ଦିନ ପର୍ଯ୍ୟନ୍ତ ବଢ଼ିବ ଯାବତ୍ ସୂର୍ଯ୍ୟ ଭବିଷ୍ୟତି ଯବ ତକ୍ ସୂରଜ ଚାନ୍ଦ ରହେଗା ସେତେଦିନ ପର୍ଯ୍ୟନ୍ତ ଏ ମାଲାକାର ବଂଶରେ ଯିଏ ଆସିବେ ତାଙ୍କର ଧନ ବଢ଼ି ବଢ଼ିକା ଯିବ ବଢ଼ି ବଢ଼ିକା ଯିବ ଭଗବାନ ଏଭଳି ଦେଇଛନ୍ତି ବର ପ୍ରଦାନ କରିଛନ୍ତି ଭଗବାନ ଡିପୋଜିଟ୍ ଆଉ କ'ଣ ସେ ତ ପାଇବେ ଆଉ ସେଇଟା ମିଳିବ ତାଙ୍କୁ ସେଇଟା ବୋନସ୍ ୟୋର ଅପରିଂ ୱିଲ୍ ନଟ୍ ଏକ୍ସପିରିଏନ୍ସ ଟ୍ରବୁଲ୍ସ ଖାଲି ଯେ ଧନ ବଢ଼ିବ ତା ନୁହଁ ସେମାନେ ମଧ୍ୟ କୌଣସି ଦୁଃଖ କଷ୍ଟ ପାଇବେ ନାହିଁ ଭଗବାନଙ୍କ ସେବା ନିଯୁକ୍ତ ରହିବେ ତାଙ୍କର କ'ଣ ଧନର ଅଭାବ ରହିବ ବା ଆଉ କ'ଣ ଅସୁବିଧା ରହିବ ଏଇଭଳି ଭାବରେ ଏକଚାଳିଶ ଅଧ୍ୟାୟର କଥା ଶେଷ ହୋଇଗଲେ ଆମର ସମୟ ମଧ୍ୟ ଶେଷ ହୋଇଗଲେ ବହୁତ ସୁନ୍ଦର ମଥୁରା ଦାଣ୍ଡର କଥା ଆମେ ଆଜି ସୁଦାମା ସୁଦାମା ତେଣୁ ଜବ ତକ୍ ସୂରଜ ଚାନ୍ଦ ରହେଗା ସେତିକି ଦିନ ପର୍ଯ୍ୟନ୍ତ ତାଙ୍କର ବଂଶରେ ଯିଏ ସବୁ ଆସିବେ ସେମାନଙ୍କର ଧନ ବଢ଼ି ବଢ଼ିକା ଯିବ ଏଭଳି ଭଗବାନ ପ୍ରଦାନ କଲେ ମାନେ ଅନଲିମିଟେଡ଼ ଅନଲିମିଟେଡ଼ ଦେଲେ ଧନ ଦେଲେ ଲିମିଟେଡ଼ ନାହିଁ ଏଭଳି କିଏ ପ୍ରଦାନ କରିପାରିବେ ଖାଲି ଆମେ ଯଦି ଭକ୍ତ ହୋଇଯିବା ଆର ସବୁ ଭଗବାନଙ୍କର ସବୁ ଲୀଳା ସବୁ ରହିଛି ତା'ର ବହୁତ ତତ୍ତ୍ୱ ରହିଛି ଆମ ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଏଇ ଯେଉଁ ତତ୍ତ୍ୱଟି ଯଦି ଆମେ ନ ଜାଣିବା ତାହେଲେ ଆମର ପତନ ହୋଇଯିବ ଭଗବାନ ଏଇ ଯେଉଁ ମାଧ୍ୟମରେ କ'ଣ କ'ଣ ପ୍ରକାଶ କରୁଛନ୍ତି କାହିଁକି ତାଙ୍କୁ ହତ୍ୟା କଲେ କାହିଁକି ଏମାନଙ୍କୁ ସବୁ ଏଭଳି ପୁରସ୍କାର କଲେ ଏସବୁ ତାଙ୍କର ନିଜ ଲୀଳା ମାଧ୍ୟମରେ ସବୁ ଶିକ୍ଷା ପ୍ରଦାନ କରୁଛନ୍ତି ଆମେ ଯଦି ଭଗବାନ ଭକ୍ତ ହେବା ତାହେଲେ ଆମ ବଂଶରେ ଯିଏ ସବୁ ଆସିବେ ତାଙ୍କର ସେଇଭଳି ଭାବରେ କୃପା ସାଙ୍ଗ ବଢ଼ି ବଢ଼ିକା ଯିବ ଖାଲି ଯେ ସେ ମାଲାକାର ସୁଦାମ ପାଇଥିଲେ ତା ନୁହଁ ଅନ୍ୟମାନେ ପାଇବେ ନାହିଁ ତା ନୁହଁ ସମସ୍ତେ ପାଇବେ ଏ ଲୀଳା ମାଧ୍ୟମରେ ସେଇଟା ପ୍ରକାଶ କରୁଛନ୍ତି ଭଗବାନ ଭଗବାନ ଲୀଳାର ସବୁ ରହସ୍ୟ ସବୁ ରହିଛି ତତ୍ତ୍ୱ ସବୁ ରହିଛି ତେଣୁ ଏଇଭଳି ଭାବରେ 41 ଅଧ୍ୟାୟରେ ଭଗବାନ ମଥୁରା ଗମନ ଲୀଳା ବର୍ଣ୍ଣନା କରାଗଲା ଆ ପର ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯିବ ଆ ପରେ ବିଶେଷ ଭାବରେ ଭଗବାନ ଧନୁଭଙ୍ଗ କରିବେ ଏବଂ ତ୍ରିବକ୍ରାକୁ କ'ଣ ତାକୁ ତାକୁ ଠିକ୍ କରିବେ ସର୍ଜରୀ କରିବେ ତ୍ରିବକ୍ରା ରୋଗକୁ ଭଲ କରିବେ ଏସବୁ ବର୍ଣ୍ଣନା କରାଯିବ 42 ଅଧ୍ୟାୟରେ ତେଣୁ 41 ଅଧ୍ୟାୟରେ ଏଇ ଯେଉଁ ଲୀଳାଟି ହେଲା ଆମେ ଯେଉଁ କଳା କଳେବର କହ୍ନାଇ ଯେଉଁ ରହିଛନ୍ତି ତାଙ୍କ ବିଷୟରେ ଆଉ କିଛି ସଙ୍ଗୀତ ଗାନ କରିବା ନା କ'ଣ ଅଛି ବହି ତେଣୁ ଭଗବାନ ମଥୁରା ଆଗମନ ଲୀଳାକୁ ଆମର ଭକ୍ତ ଦାସ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଆମେ କହିଥିଲେ କିଛି କହିଥିଲେ ସେଦିନ, ଆଜି ଆଉ କିଛି ଗୀତ ଗାନ କରିବା, କରୁକ୍ଷ ଯାଏ ଅଛି ଭକ୍ତ ଦାସଙ୍କର। ତେଣୁ ଏଠି କୁହାଯାଉଛି ଦୁଃଖୀ ଲୋକ, ଆଗ ପ୍ରଥମେ ଶ୍ଳୋକଟି କହିଦେବା, କଳା କଳେ ବର କନାଇ ସଙ୍ଗେ ରୋହିଣୀ ସୁତ କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ। ଆମେ ସେଦିନ କିଛି ଗୀତ ଗାନ କରିଥିଲେ, ଆଜି ଆଉ କିଛି ଗୀତ ଗାନ କରିବା। ଦୁଃଖୀ ଲୋକଙ୍କର ସଂଖାଳୀ ସେ ତ ଦରିଦ୍ର ଧନ ଦହି ଦୁଧ କିଆଗୋ ତେଣୁ ବଡ଼ ଲାବଣ୍ୟ। କେତେ ସୁନ୍ଦର ରୂପ, ଦୁଃଖୀ ଲୋକଙ୍କର ସଂଖାଳୀ ସେ ତ ଦରିଦ୍ର ଧନ ଦହି ଦୁଧ ସରଖିଆ ଗୋ ତେଣୁ ବଡ଼ ଲାବଣ୍ୟ। ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା କଳା କଳା ବେନି ଭାଇ କଳା ଧଳା ବେନି ଭାଇ ଗୋ ଦୁହେଁ ଦୁହିଁ କି ଶୋଭା। ସେଦିନ ଆମେ ଯେଉଁ ଯାଉଥିଲୁ ଗତ ମଙ୍ଗଳବାର ପ୍ରଭୁଙ୍କର ଯେଉଁ ଜଗନ୍ନାଥ ଗୋଶାଳାରେ ଜଗନ୍ନାଥ ମନ୍ଦିରରେ ପ୍ରୋଗ୍ରାମ ଥିଲା, ଆମେ ଏଇ ଗୀତ ସବୁ ଗାନ କରି ଯାଉଥିଲୁ। ମୁଁ ଏତେ ଆମେ ମଝି ଯାଇଥିଲୁ, ମୁଁ ଭାବିଲି ଆମେ ପହଞ୍ଚିଗଲୁ ସେ ଜଗନ୍ନାଥ ମନ୍ଦିରରେ, ମୁଁ ଜାଣିପାରୁନି। ମୁଁ ଭାବୁଛି କ'ଣ ବାଟରେ ରାସ୍ତାରେ କିଏ ସାଇକେଲ ଫାଇକେଲ ରଖିକିରି ଅଟକେଇଛନ୍ତି, ଏଇଟାକୁ କ'ଣ ଗୋଟେ ଅସୁବିଧା ହେଇଛି, ଏ ଭାବିଲି। ଦେଖିଲା ବେଳକୁ ଜଗନ୍ନାଥ ମନ୍ଦିରରେ ପହଞ୍ଚିଗଲୁ, ଆମେ ମଥୁରା ତାଣ୍ଡରେ ଥିଲୁ। ହଁ, ତାପରେ ପୁଅ ହୋଇ ଏଡ଼େ ସୁନ୍ଦର ନାହିଁ କାହାରି ଘରେ ପାହିଲା ରଜନୀ କି ଯୋଗେ ଆଜ ମଧୁନଗରେ ଫୁଲରେ ହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା ସୁରୁଚିତ ବାମ ନୟନ ମୋତେ ଚାହିଁବେ ପରା ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁ କି ତୋରା ରଙ୍ଗେ ନାଚି ଆସୁଥାନ୍ତି ଗୋ ଜେନି ଗଗନେ ତାରା। କ'ଣ ଲାଜ ଭୟ ତେଜି କରିବା ତାଙ୍କ ସଙ୍ଗେ ପିରତି ଲାଭ ହେଉଥିବ ଆମ୍ଭର ହସୁଥିବା ନୀତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ଜୟ ମଥୁରା ବିଜୟ କି, ଜୟ ଶ୍ରୀ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ଦାଇ ଗୌର ପ୍ରମାନନ୍ଦେ। ଆମର ଯେଭଳି ଭାବରେ ଭଗବାନଙ୍କର ଯେଉଁ ବର ଦେଲେ ସେ ବଡ଼ି ବଡ଼ିକେ ଯାଉଥିବ, ସେଇଭଳି ଭାବରେ ଏଇ ଯେଉଁ କଥା ମଧ୍ୟ ସବୁବେଳେ ରହିଥିବ। ଆମର ଫେସବୁକ୍ରେ ରହିଲା ମାନେ ଯିଏ ଚାହିଁଲେ ମଧ୍ୟ ଦେଖିପାରିବ ସବୁବେଳେ ପାଇଁ, ରଘୁନନ୍ଦନ ଧାମରେ ଇଏ ମଧ୍ୟ ସବୁବେଳେ ପାଇଁ ରହିବ। ଧ୍ରୁବା ଧ୍ରୁବା ଅଚଳ ଭକ୍ତି ଆମର ଇଏ ଧ୍ରୁବ ରହିଲା, ଏ କଥା ମଧ୍ୟ ରହିଲା, ଧ୍ରୁବ ଭାବେ ରହିଲା ଜବ ତକ୍ ସୁରଜ ଚାନ୍ଦ ରହିବା। ହଁ, ଆମ ନେକ୍ସଟ ଟାଇମ୍ ଯେଉଁ ପ୍ରୋଗ୍ରାମ୍ ସବୁ ହେବ ମନ୍ଦିରରେ, ଆପଣ ତାଙ୍କ ପାଇଁ ଗୋଟେ ନେଇଯିବେ ଇନ୍ଭାଇଟେସନ୍ କାର୍ଡ଼। ଆମର ରାମ ମନ୍ଦିର ରାମନବମୀ ହେବ, ଆପଣ ଜଏଣ୍ଟ ଡାଇରେକ୍ଟର ଯିବେ, ସେମାନେ ଆସିଲେ ଆସ୍ତେ ଆସ୍ତେ ସବୁ। ହଁ ଆଜ୍ଞା, ନହେଲେ ସ୍ପେଶାଲ୍ ପ୍ରୋଗ୍ରାମ୍ ଫେଷ୍ଟିଭାଲ୍ରେ ଆପଣ ତାଙ୍କୁ ଇନ୍ଭାଇଟ୍ କରିବା ସବୁ। ଆଲୋଚନା କରିବା ଆଲୋଚନା କରିବା ହଁ ଆସିବ ଆମ ରୁମ୍କୁ ଆସିବ ଆଚ୍ଛା ଆଚ୍ଛା ହଁ ହଁ ଆଚ୍ଛା ହଉ ଠିକ୍ ଅଛି ହଁ ମୁଁ 27 ଯିବି ଆଜି ହେଲା 25 ଯିବି ପୁଣି ଆସିବି ଏକ ଦୁଇ ଆଡ଼କୁ ଆସିବି ଆଉ ଆପଣ ମଙ୍ଗଳବାର ଆଉ କିଏ ଯିବେ ଆଉ ଏଥର ମଙ୍ଗଳବାର ମୁଁ ସେଆଡ଼େ ଥିବି ଆଜି ଆମର ଆନୁଆଲ୍ ଡେ ସେଠି ହେଉଛି ଗଦେଇଗିରିରେ 30 ସରସ୍ୱତୀ ପୂଜା ହଁ 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 ଅନୁଗୁଳ ବି ହବ କ'ଣ ଏତେ ଶୁଣାହଉଛି 30 ହବ ସେ ସରସ୍ୱତୀ ପୂଜା ସେଇଦିନ 29 ପାଇବ ଆଚ୍ଛା ଆଚ୍ଛା ହଉ ଆଚ୍ଛା ଆଚ୍ଛା ଆଚ୍ଛା
ଆଚ୍ଛା
କୋଉଠି ଅନୁଗୁଳରେ ଅନୁଗୁଳରେ ଫାଉଣ୍ଡେସନ୍ ଦିଆହବ ଗଦେଇଗିରି ତ ମନ୍ଦିର ଅଛି ଗଦେଇଗିରି ପାଖରେ ହଁ ଆମ ବାପାଙ୍କର ମଧ୍ୟ ଯେଉଁ ଶ୍ରାଦ୍ଧ ହେଇଥିଲା ଆମର ଚୈତନ୍ୟ ମହାରାଜଙ୍କର ଯେଉଁଦିନ ବ୍ୟାସ ପୂଜା ସେଇଦିନ ଆମର ବାପାଙ୍କର ଶ୍ରାଦ୍ଧ ମୁଁ ବରହମପୁର ଯାଇଥିଲି ତେଣୁ ଏଠି ଏ ଯେଉଁ କୀର୍ତ୍ତନ ହବ ହବ ଆନୁଆଲ୍ ଡେ ସେଇଟା ଅଷ୍ଟପ୍ରହରୀ ଗୋଟେ କରିବେ ତା ପରଦିନ ସକାଳେ ସବୁ ଇଏ କରିବେ ନଗର ନଗର କୀର୍ତ୍ତନ କରିବେ ତେଣୁ ଆମ ଗାଁରେ କରିବେ ତ ତେଣୁ ସେଠି ମୁଁ ଯାଇ ହଁ ଆମ ଗାଁଟା ନା ଗୋଟେ କିଲୋମିଟର ଗୋଟେ କିଲୋମିଟର ଆହୁରି କମ୍ ଆମର ତ ଆରମ୍ଭ ହେଇଛି ଗଦେଇଗିରି ତାପରେ ନେକ୍ସଟ ହେଉଛି ନାଗପୁର ଆଉ ହଁ ଗଦେଇଗିରି ପାଖରେ ଆମର ହେଉଛି ନାଗପୁର ଗଦେଇଗିରି ନାଗପୁର ଆଡ଼ଜେସେଣ୍ଟ ଆଚ୍ଛା ଆଚ୍ଛା କହିଦେବେ ଆଚ୍ଛା 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 ଆଚ୍ଛା।